ते वासुदेवाय ॐ नमो भगवते वासुदेवाय। श्रीमद्भागवतम दशम स्कंध 14 अध्याय श्लोक 52। देहात्मवादिनां पुंसां देहात्मवादिनां पुंसां अपि राजन्यसत्तमां अपि राजन्यसत्तमां यथा देह प्रियतमः यथा देह प्रियतमः तथा न यनुदीचतम् तथा न यनुदीचतम्। देहात्मवादी नाम शरीर को आत्मा बोली जो मैंने मत दिखती पुंसान व्यक्ति निकटरे अपि वस्तुत राजन्य सप्तम ए राजश्रेष्ठ यथा जेपरि देह शरीर प्रियतम अति प्रिय तथा से विभाव रे न नाही अवश्य अनु संपर्कित जे जो वस्तु गुड़िक च एवं तम से माने अनुवाद। हे राजश्रेष्ठ वास्तविक शरीर को आत्मा बोली जो माने मन करती से निकटरे शरीर जपरी प्रिय हुए से भाव में शरीर संपर्कित वस्तु से प्रिय हुए ना शोक भाव तो नहीं पर शोक पाठ करवा शोक तेपन देहो भी ममता भाग चेत हरियसु नात्मत्रिय जत जेज्यपि देहस्मिन् जीवितासा बढ़ियसी। अर्थात यदि कौन से व्यक्ति निज शरीर को मुँह परिवर्तन मोर बोली ज्ञान करने को स्तर को आसे से निश्चिंत भाव निज शरीर को निज आत्मा ठार प्रिय ज्ञान करते ना शेष पर्यंत शरीर टी क्रमशः वृद्ध और व्यवहार अयोग्य हो गले क्रमगत बंची रहिबार आकांक्षा तांकर सुदृढ़ थाए। ए श्लोक भावार्थरे कहुची जे एठारे ममता भाग शब्दी अत्यंत तात्पर्यपूर्ण अटे। साधारण निर्बोध व्यक्ति मन करती मुँह हूँ यही देह सूक्ष्मदर्शी बुद्धिमान व्यक्ति मन करे यार मोर देह। साधारण मनुष्य साहित्य और उपकथा शुणी जराग्रस्त बुद्ध नवजौवन संपन्न देह लाभ स्वप्न देखे यही प्रकार कहानी आम सरचराचर देखा पाऊ भाव में साधारण मनुष्य सहजात अनुभव आत्म उपलब्धि धारणा उद्यम करती जे नाना प्रकार देहरे आत्मार अस्तित्व रहा संभव बुद्धिमान व्यक्तिर देह वृद्धि अक्षम होगले जो से जापे जे तार देहटी आज बेसी बचे ना तथा से प्रबल भाव बचापी आकांक्षा कै ए सूचित होता देह ठूँ आत्मा अधिक गुरुत्वपूर्ण अटे से विषय धीरे धीरे सचेतन हो उठे यहपरी भाव में केवल बंची रहा बासना ही मनुष्य को परोक्ष भाव में आत्मा उपलब्धि प्राथमिक स्तर को ले जाए पारे। ପୁଣି ଏ ବ୍ୟାପାରରେ କାହାରିକାରୀ ମୂଳ ଆକର୍ଷଣ ତା ନିଜ ଆତ୍ମା ପ୍ରତି ହୁଏ, କିନ୍ତୁ ତା'ର ଅଧିକୃତ ଅନ୍ୟ କୌଣସି ବସ୍ତୁ ପ୍ରତି ସେପରି ଆକର୍ଷଣ ହୁଏ ନାହିଁ। ଲକ୍ଷ୍ୟ କରାଯାଇପାରେ ଯେ ପ୍ରତ୍ୟେକର ନିଜସ୍ୱ ଆତ୍ମା ତା ନିକଟରେ ଅତ୍ୟନ୍ତ ପ୍ରିୟ। ପରିକିତ ମହାରାଜ ଓ ଶ୍ରୀଲ ସୁଖଦେବ ଗୋସ୍ୱାମୀଙ୍କ ମଧ୍ୟରେ ଏ ବିଷୟରେ ସାମଗ୍ରିକ ଆଲୋଚନାଟି ଶେଷ ପର୍ଯ୍ୟନ୍ତ ବୃନ୍ଦାବନର ଗାଈ ଓ ଗୋପରମଣିମାନେ ଯେ ସେମାନଙ୍କ ପ୍ରାଣଠାରୁ ଏପରିକି ସେମାନଙ୍କ ସନ୍ତାନଠାରୁ ମଧ୍ୟ ଶ୍ରୀକୃଷ୍ଣଙ୍କୁ ଅଧିକ ପ୍ରିୟ ବୋଲି ଭାବୁଥିଲେ ସେହି ପରିପ୍ରେକ୍ଷୀରେ ଉପସ୍ଥାପିତ ହୋଇଥିଲା। ଆଲୋଚନାଟି ପରେ ମଧ୍ୟ ଅବ୍ୟାହତ ରହିଛି। ତେଣୁ ଆମେ ସମସ୍ତଙ୍କୁ ଭକ୍ତ ସଦାନନ୍ଦ ମାତୃବୃନ୍ଦଙ୍କୁ ଆମର ଏଇ ଭାଗ କ୍ଲାସ୍କୁ ସ୍ୱାଗତ କରୁଛୁ। ଏବଂ ଦଶମ ସମ ଚଉଦ ଅଧ୍ୟାୟରେ ପାଖାପାଖି 62 ଶ୍ଳୋକ ଅଛି, ତେଣୁ ପ୍ରତିଦିନ ଗୋଟିଏ ଗୋଟିଏ ଶ୍ଳୋକ ଆଲୋଚନା କରାଯାଉଛି। ପାଖାପାଖି 2 ମାସ ଆମର ଏଇ ଭାଗବତର ଏଇ ଅଧ୍ୟାୟଟି ଚାଲିଛନ୍ତି। ତେଣୁ ଏଇ ଅଧ୍ୟାୟରେ ବ୍ରହ୍ମା ତାଙ୍କର ଯେଉଁ ଅପରାଧ କରିଥିଲେ ଭଗବାନଙ୍କୁ, ଭଗବାନଙ୍କର ଗାଭୀମାନଙ୍କୁ ନେଇଗଲେ ଭଗବାନଙ୍କର ସାକ୍ଷୀ ପରୀକ୍ଷା କରିବା ପାଇଁ, ତାଙ୍କର ବାଛୁରୀମାନଙ୍କୁ ନେଇଗଲେ, ଏ ଲୀଳାଟି ହେଇଥିଲା ଭଗବାନଙ୍କର କୌମାର ବୟସରେ, 5 ବର୍ଷରେ ଏ ଲୀଳାଟି ହେଇଥିଲା। ତେଣୁ କୌମାର ବୟସରେ ଭଗବାନ ବତ୍ସାଚାରଣ କରୁଥିଲେ, ବାଛୁରୀମାନଙ୍କୁ ଚରାଉଥିଲେ। ତାପରେ ପୌବନ ବୟସ ଆସିଗଲା, ଭଗବାନ ଗାଭୀମାନଙ୍କୁ ଚାରଣ କରିବା ପାଇଁ ଆରମ୍ଭ କଲେ। ତେଣୁ ଇଏ ଗୋଟିଏ ଏଭଳି ଲୀଳା ହେଇଥିଲା ଯେଉଁଟା ଯଦିଓ କୌମାର ବୟସରେ ହେଇଥିଲା, କିନ୍ତୁ ତାଙ୍କର ସାଙ୍ଗ ବାଳକମାନେ ଏଇ ଲୀଳାଟିକୁ କୌଗଣ୍ଡ ବୟସରେ ବର୍ଣ୍ଣନା କଲେ। ତେଣୁ ଇଏ ଗୋଟିଏ ବର୍ଷ କୁଆଡ଼େ ଗଲା, ଏକଥା ଜାଣିବା ପାଇଁ ଯେତେବେଳେ ପରିକିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ ପ୍ରଶ୍ନ ପଚାରିଲେ, ତେଣୁ ସୁଖଦେବ ଗୋସ୍ୱାମୀ ଏଇ ଅତ୍ୟନ୍ତ ଗଭୀରତମ ଲୀଳା, ଗୁହ୍ୟତମ ଲୀଳାକୁ ବର୍ଣ୍ଣନା କଲେ ଯେ ବ୍ରହ୍ମା ଯେତେବେଳେ ଦେଖିଲେ ଭଗବାନ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ବସି ଖାଦ୍ୟ ଗ୍ରହଣ କରୁଛନ୍ତି, ତାଙ୍କର ଅଇଁଠା ମଧ୍ୟ ଖାଇବାକୁ ପଶ୍ଚାତପଦ ହେଉନାହାନ୍ତି, ସେତେବେଳେ ସେ ଚିନ୍ତା କଲେ ଏ କ'ଣ ପ୍ରକୃତରେ ଭଗବାନ ହେଇପାରନ୍ତି। ତେଣୁ ତାଙ୍କର ସନ୍ଦେହ ଜାତ ହେଲା। ସେଥିପାଇଁ ଭାଗବତ ପ୍ରଥମ ଶ୍ଳୋକରେ କୁହାଯାଇଛି, ମୁହ୍ୟନ୍ତି ଯତ୍ ସୁରେହ, ଭଗବାନଙ୍କର ଲୀଳା ଏମିତି ଦେବତାମାନେ ମଧ୍ୟ ବୁଝିପାରନ୍ତି ନାହିଁ, ସେମାନେ ମଧ୍ୟ ମୋହ ହେଇଯାଆନ୍ତି। ଅନ୍ୟମାନଙ୍କ କଥାକୁ କ'ଣ କହିବା, ଯେତେ ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ଭଗବାନଙ୍କ ଲୀଳାକୁ ବୁଝିପାରିବେ ନାହିଁ। ଆପଣମାନେ ଜାଣିଥିବେ ଯେତେବେଳେ ଭଗବାନ ରାମଚନ୍ଦ୍ର ଲୀଳା କରୁଥିଲେ, ସୀତା ତାଙ୍କ ପତ୍ନୀ ସୀତାଦେବୀଙ୍କୁ ରାବଣ ହରଣ କରି ନେଇଥିଲେ, ତାଙ୍କର ଅନ୍ୱେଷଣରେ ଯେତେବେଳେ କ୍ରନ୍ଦନ କରୁଥିଲେ, କ୍ରନ୍ଦନ କରିକରି ଅନ୍ୱେଷଣ କରୁଥିଲେ ସୀତାଙ୍କୁ, ସେହି ସମୟରେ ଭଗବାନ ଶିବଜୀ ଭଗବାନ ରାମଚନ୍ଦ୍ରଙ୍କୁ ଦେଖି ପ୍ରଣାମ କଲେ। ତାଙ୍କର ପତ୍ନୀ ସେ ସମୟରେ ସତୀଦେବୀ ଥିଲେ ତାଙ୍କର ପତ୍ନୀ, ତେଣୁ ସେ କହିଲେ ଯାହାକୁ ଆପଣ କାହାକୁ ପ୍ରଣାମ କରୁଛନ୍ତି, ନା ଇଏ ହେଉଛନ୍ତି ମୋର ଧ୍ୟେୟ ଭଗବାନ, ନା ଇଏ କ'ଣ ଭଗବାନ, ଭଗବାନ କ'ଣ ତାଙ୍କର ସ୍ତ୍ରୀ ପାଇଁ କ୍ରନ୍ଦନ କରିବେ, ଭଗବାନ ତ ଆତ୍ମାରାମ, ସେ କେମିତି ତାଙ୍କର ସ୍ତ୍ରୀ ପାଇଁ କ୍ରନ୍ଦନ କରିବେ, ସେ ତାଙ୍କର ସନ୍ଦେହ ଆସିଲା। ତେଣୁ ସେ ପରୀକ୍ଷା କଲେ ନିଜକୁ ସୀତା ରୂପରେ କରି, ସୀତା ରୂପ ଧାରଣ କରି ସେ ଯାଇ ତାଙ୍କ ପାଖରେ ପହଞ୍ଚିଗଲେ। ଭଗବାନ ରାମଚନ୍ଦ୍ର ଯେଉଁ ଲୀଳା କରୁଛନ୍ତି, ଯାହା କଲେ ମଧ୍ୟ ସେ ଭଗବାନ, ତାଙ୍କର ଭଗବତା କେବେ ହେଲେ କ୍ଷୁର୍ଣ୍ଣ ହୁଏ ନାହିଁ, ସେଥିପାଇଁ ତାଙ୍କର ଗୋଟିଏ ନାମ ହେଉଛି ଅଚ୍ୟୁତ। ତେଣୁ ସେ ସତୀଦେବଙ୍କୁ ଦେଖି ଯଦି ସୀତା ରୂପରେ ଆବିର୍ଭାବ ହୋଇଛନ୍ତି, ସେ ସତୀଦେବୀ ଭାବୁଥିଲେ ବୋଧେ ମୋତେ ସତୀ ବୋଲି ଭାବିବେ, ସୀତା ବୋଲି ଭାବିବେ, କିନ୍ତୁ ପ୍ରକୃତରେ ସେ ପଚାରିଲେ, ମା ଆପଣ କ'ଣ ଏଠି ଶିବଜୀ କାହାନ୍ତି, ଏକୁଟିଆ କ'ଣ କରୁଛନ୍ତି। ତେଣୁ ସେ ତାଙ୍କର ନିଜର ଭୁଲ ବୁଝିପାରିଲେ, ଯାହା ହଉ କିନ୍ତୁ ତାଙ୍କର ସ୍ୱାମୀ ଶିବଜୀଙ୍କ କଥାକୁ ଗ୍ରହଣ ନ କରିନଥିବାରୁ ତେଣୁ ତାଙ୍କର ନିଜ ଶରୀରକୁ ସେ ତ୍ୟାଗ କଲେ, ପରେ ଏଇଭଳି ସିଚୁଏସନ୍ ଆସିଲା। ତେଣୁ ଏଇ ବ୍ରହ୍ମା ମଧ୍ୟ ମୋହ ହେଇଯାଉଛନ୍ତି, ବ୍ରହ୍ମା ଶିବଜୀ ମଧ୍ୟ ମୋହ ହେଇଯାଇଛନ୍ତି, ଆଉ ସମସ୍ତେ ମୋହ ହେଇଯାଆନ୍ତି ଭଗବାନଙ୍କ ଲୀଳା ଦେଖି। ତେଣୁ ଏଇଠି ଏଇ ଯେଉଁ ଲୀଳାଟି କଲେ ବ୍ରହ୍ମା, ଗୋଟେ ବର୍ଷ କାଳ ଭଗବାନଙ୍କର ଏଇ ଲୀଳା ଚାଲିଲା, ଯଦିଓ ବ୍ରହ୍ମା ତାଙ୍କର ବତ୍ସାମାନଙ୍କୁ ନେଇଗଲେ, ତାଙ୍କର ସାଙ୍ଗ ବାଳକଙ୍କୁ ନେଇଗଲେ, କିନ୍ତୁ ତଥାପି ଭଗବାନ ନିଜକୁ ବିସ୍ତାର କରି ସେତିକି ରୂପରେ ନିଜକୁ ବିସ୍ତାର କରି 1 ବର୍ଷ ଧରି ସେ ଲୀଳାଟିକୁ ଅବ୍ୟାହତ ରଖେଇଲେ, ଯେମିତି ଚାଲିଥିଲା ଲୀଳା ତାଙ୍କର ସେଇଭଳିଆ ଚାଲିଲା। ତେଣୁ ବ୍ରହ୍ମା ଯେତେବେଳେ ଆସି ଦେଖିଲେ ସେତେବେଳେ ନିଜର ଭୁଲ ବୁଝିପାରିଲେ, ତେଣୁ ଏଇ ଅଧ୍ୟାୟରେ ସେ ଭଗବାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି। 40 ଶ୍ଳୋକରେ ଭଗବାନଙ୍କ ସ୍ତୁତି କରି କ୍ଷମା ପ୍ରାର୍ଥନା କରିଛନ୍ତି। ଆଞ୍ଚଳରେ ଚାଲିଗଲା ପରେ ଭଗବାନ ସେଇ ବତ୍ସାମାନଙ୍କୁ ପୁଣି ଆଣି ଆସି ପହଞ୍ଚିଗଲେ। ତାଙ୍କର ସାଙ୍ଗ ବାଳକମାନେ ସେମାନେ ଯଦିଓ ମୋ ହେଇଯାଇଛନ୍ତି, ଗୋଟେ ବର୍ଷ ତାଙ୍କର ଚାଲିଯାଇଛି, କିନ୍ତୁ ସେମାନେ ବୁଝିପାରୁନାହାନ୍ତି। ସ୍ମୃତି ଶକ୍ତି ତାଙ୍କର ଭଗବାନ ସେ ବୁଝିବା ବ୍ୟବସ୍ଥା କରିଛନ୍ତି, ସେ ଭୁଲି ଯାଇଛନ୍ତି, ତାଙ୍କର ସେ ସ୍ମୃତି ଶକ୍ତି ଭଗବାନ ନେଇଯାଇଛନ୍ତି, ତେଣୁ ସେ ଗୋଟେ ବର୍ଷ କଥା ବୁଝିପାରିନାହାନ୍ତି। ତାଙ୍କୁ ଡାକୁଛନ୍ତି, ଗୋଟିଏ ମୁହୂର୍ତ୍ତ ହେଇଛି, ତେଣୁ ସେ କୃଷ୍ଣଙ୍କୁ ଦେଖି ଭାବୁଛନ୍ତି ତମେ ବହୁତ ଶୀଘ୍ର ଆସିଗଲ, ତମ ବିନା ଆମେ କିଛି ଖାଦ୍ୟ ଗ୍ରହଣ କରିନାହୁଁ, ଆସ ମିଶିକି ବସି ଖାଇବା। ଏଇଭଳି ଭାବରେ କହି ପୁଣି ତାଙ୍କର ଖାଦ୍ୟ ଗ୍ରହଣ ଲୀଳା ଚାଲିଲା, ବଣଭୋଜି ଚାଲିଲା। ତେଣୁ ଏଇ ଯେଉଁ ଭଗବାନ ଯେଉଁ ଏଇ ଗୋଟିଏ ବର୍ଷ ଅନେକ ଲୀଳା ହୋଇଗଲା, ଏଇ ଗୋଟିଏ ବର୍ଷ ଭିତରେ ଭଗବାନ ନିଜକୁ ବତ୍ସା ରୂପରେ, ନିଜକୁ ବତ୍ସ ବାଳକ ରୂପରେ ଏଇଭଳି ଭାବରେ ନିଜକୁ ବିସ୍ତାର କରି ଯେଉଁ ବୃନ୍ଦାବନରେ ସେ ସମୟରେ ଭଗବାନ ଥିଲେ, ଗୋକୁଳରେ ଥିଲେ, ତାପରେ ସେ ଆସିଛନ୍ତି। ନା ନା, ଏ ସେ ସମୟରେ ଥିଲେ ବୃନ୍ଦାବନ ଥିଲେ, ତେଣୁ ବୃନ୍ଦାବନରେ ଏ ଯେଉଁ ଲୀଳାଟି ହେଲା, ସବୁ ଲୀଳା ହେଲା। ଗାଭୀମାନେ ଭଗବାନ ନିଜକୁ ଯେତେବେଳେ ବିସ୍ତାର କରିଥିଲେ ବତ୍ସା ରୂପରେ, ତାଙ୍କୁ ଅଧିକ ପ୍ରେମ କରୁଥିଲେ, ତାଙ୍କ ନିଜର ବତ୍ସା ବା ନିଜର ସନ୍ତାନ ଠାରୁ ଅଧିକ ପ୍ରେମ କରୁଥିଲେ। ଗୋପୀମାନେ ତାଙ୍କର ପୁତ୍ର ଅପେକ୍ଷା କୃଷ୍ଣ ଯେତେବେଳେ ତାଙ୍କ ପୁତ୍ର ହେଇକି ଆସିଲେ ଅଧିକ ପ୍ରେମ କରୁଥିଲେ। ତେଣୁ ପରୀକ୍ଷିତ ମହାରାଜଙ୍କର ଏ ସନ୍ଦେହ ଆସିଲା। ସେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପ୍ରଭୁ 50ତମ ଶ୍ଳୋକରେ କୁହାଯାଇଛି, ପ୍ରଭୁ ସାଧାରଣତଃ ଏଇଟା 49 ଶ୍ଳୋକରେ କୁହାଯାଇଛି, କହୁଛନ୍ତି ପ୍ରଭୁ ସାଧାରଣ ବ୍ରହ୍ମାନ୍ ପରୋତ ଭବେ କୃଷ୍ଣେ ଇୟାନ୍ ପ୍ରେମା କଥମ ଭବେ। କୃଷ୍ଣଙ୍କ ପ୍ରତି ଏତେ ପ୍ରେମ କେମିତି ଆସିଲା? ସାଧାରଣତଃ ଲୋକମାନେ ନିଜର ପୁତ୍ର ପ୍ରତି ଯେତେ ସ୍ନେହ କରନ୍ତି ବା ଯେତେ ପ୍ରେମ କରନ୍ତି, ଅନ୍ୟର ପୁତ୍ରକୁ ସେତେ ପ୍ରେମ କରିପାରନ୍ତି ନାହିଁ। ଯଦିଓ ସେ ବହୁତ ବଡ଼ ପୁଣିମାନ ବ୍ୟକ୍ତି ହେଉଥାନ୍ତି, ପିଲା ହେଇଥାଉ ନା କାହିଁକି, ନିଜର ପୁତ୍ରର କୌଣସି ଗୁଣ ନଥାଉ, କିନ୍ତୁ ତଥାପି ସେ ନିଜ ପୁତ୍ରକୁ ଯେଭଳି ଭାବରେ ସ୍ନେହ କରନ୍ତି, ଯେଭଳି ଭାବରେ ପ୍ରେମ କରନ୍ତି, ଅନ୍ୟର ପୁତ୍ରକୁ ସେଇଭଳି ଭାବରେ କରିପାରିବେ ନାହିଁ। ଏ କଥା ଅର୍ଜୁନ ମଧ୍ୟ ପ୍ରଶ୍ନ ପଚାରିଥିଲେ ଭଗବାନ ଯେତେବେଳେ ଭଗବତ ଗୀତାର 6ଷ୍ଠ ଅଧ୍ୟାୟରେ ଧ୍ୟାନ ଯୋଗରେ ଯେତେବେଳେ କହିଛନ୍ତି ଯେ ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ସିଏ ଧ୍ୟାନ ଯୋଗରେ, ଯେଉଁମାନେ ଅତ୍ୟନ୍ତ ଉନ୍ନତ ସ୍ତରକୁ ଯାଇଛନ୍ତି ସେମାନେ ସମସ୍ତଙ୍କୁ ସମାନ ଭାବରେ ଗ୍ରହଣ କରିବେ। ସମାନ ପଶ୍ୟତି ଯେଉଁ ଅର୍ଜୁନ ସମାନ ପଶ୍ୟତି ସର୍ବଭୂତସ୍ତମ ଆତ୍ମାନ, ଏ ଯେଉଁମାନେ ଉନ୍ନତ ସ୍ଥିତିକୁ ଗଲେଣି, ଆତ୍ମପମ୍ୟେନ ସର୍ବତ୍ର ସମାନ ପଶ୍ୟତି ଯେଉଁ ଅର୍ଜୁନ, ସୁଖମ ବା ଜଲିବା ଦୁଃଖମ ସହଯୋଗୀ ପରମ ମତ, ସେ ହେଉଛି ସବୁଠାରୁ ଶ୍ରେଷ୍ଠ ମୋର ମତ, ଭଗବାନ ନିଜେ କହୁଛନ୍ତି ଅର୍ଜୁନକୁ। ଆତ୍ମପମ୍ୟେନ ସର୍ବତ୍ର, ନିଜକୁ ଯେଉଁଭଳି ଭାବରେ ସେମାନେ ଦେଖୁଛନ୍ତି, ସେମାନେ ଯଦି ସମସ୍ତଙ୍କୁ ସେହିଭଳି ଭାବରେ ଯେଉଁମାନେ ଦେଖୁଛନ୍ତି, ଆତ୍ମପମ୍ୟେନ ସର୍ବତ୍ର ସମାନ ପଶ୍ୟତି ଯେଉଁ ଅର୍ଜୁନ, ସେହିଭଳି ଭାବରେ ଯେଉଁମାନେ ଦେଖନ୍ତି, ହେ ଅର୍ଜୁନ ସୁଖମ ବା ଜଲିବା ଦୁଃଖମ, ଆମର ଯେମିତି ସୁଖ ହେଲେ ଆମେ ଯେମିତି ଅନୁଭବ କରୁଛେ, ଅନ୍ୟର ସୁଖରେ ମଧ୍ୟ ଆମେ ସେହିଭଳି ଭାବରେ ଅନୁଭବ କରିବା। ଆମର ଦୁଃଖ ହେଲେ ଯେଉଁଭଳି ଭାବରେ ଆମେ ଚିନ୍ତା କରୁଛେ, ଅନ୍ୟର ଦୁଃଖରେ ମଧ୍ୟ ଯଦି ସେହିଭଳି ଭାବରେ ଯଦି ଚିନ୍ତା କରେ, ସହଯୋଗୀ ପରମ ମତ, ସେ ହେଉଛି ଶ୍ରେଷ୍ଠ ଯୋଗୀ। ତେଣୁ ଅର୍ଜୁନ କହିଲେ, ହେ ପ୍ରଭୁ ଆପଣ ଯେଉଁ ଏଇ ଯୋଗ କଥା କହୁଛନ୍ତି, ଯେଉଁ ଯୋଗ ଦୟାପ୍ରପ୍ତ ସାମ୍ୟନ ମଧୁସୂଦନ ଏତସ୍ୟାହମ ନ ପଶ୍ୟାମି ଚଞ୍ଚଳ ସ୍ଥିତି ସ୍ଥିର, ମୁଁ ଏଇଟା ଦେଖିପାରୁ ନାହିଁ, କାରଣ ମୋର ମନ ବହୁତ ଚଞ୍ଚଳ। ତେଣୁ ଆପଣ ଏ ଯେଉଁ ସମୟ କଥା କହିଲେ, ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ସେ କହୁଛନ୍ତି, ଜଣେ ଅନ୍ୟମାନଙ୍କୁ ତ ଦିନେ କି ଦୁଇ ଦିନ ଏଇଭଳି ଭାବେ ବ୍ୟବହାର କରିପାରେ, କିନ୍ତୁ ସବୁବେଳେ ଏଇଭଳି ଭାବେ ତ ବ୍ୟବହାର କରିପାରିବ ନାହିଁ। ତେଣୁ ହେ ପ୍ରଭୁ ଆପଣ ଯାହା କହୁଛନ୍ତି ଏଇଟା କିନ୍ତୁ ଅସମ୍ଭବ, ଏଇଟା ସମ୍ଭବ ନୁହଁ। ତେଣୁ ଭଗବାନ ତାର ଉତ୍ତର ସବୁ ଦେଇଛନ୍ତି। ତେଣୁ ଏଠି ମଧ୍ୟ ସେଇଭଳି ଭାବରେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି ଯେ ସାଧାରଣତଃ ଜଣେ ନିଜର ପୁତ୍ରକୁ ଯେଉଁଭଳି ଭାବରେ ସ୍ନେହ କରନ୍ତି, ଅନ୍ୟର ପୁତ୍ରକୁ ସେଇଭଳି ଭାବରେ ସ୍ନେହ କରିପାରନ୍ତି ନାହିଁ, କିନ୍ତୁ ଏଠି ଓଲଟା କେମିତି ହେଉଛି? ଏ କୃଷ୍ଣଙ୍କୁ ନିଜ ପୁତ୍ରକୁ ଯେତେ ଭଲ ପାଉନାହାନ୍ତି, କୃଷ୍ଣଙ୍କୁ କାହିଁକି ତାଠୁ ଅଧିକ ଭଲ ପାଉଛନ୍ତି? ଏ କାରଣ କ'ଣ? ଏ ପରୀକ୍ଷିତ ମହାରାଜ ପ୍ରଶ୍ନରେ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତରରେ 5ଟି ଶ୍ଲୋକରେ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି। 50-54 ଏ 4ଟି 5ଟି ଶ୍ଲୋକରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି। ତେଣୁ ଅନ୍ୟ ଶ୍ଲୋକ ସବୁ ଆଲୋଚନା ହେଇସାରିଛି, ଆଜି ଆମେ ଆଲୋଚନା କରିବା ସେ ହେଉଛି 52 ଶ୍ଲୋକ। ସେଠି କୁହାଯାଉଛି ଯେ ଦେହାତ୍ମ ବାଦିନା ପୁଂସା, ସାଧାରଣତଃ ଅଧିକାଂଶ ଲୋକ ଏହି ସ୍ତରରେ ଅଛନ୍ତି, ସତ୍କଟ ଅନୁସନ୍ଧ ଲୋକ ଏହି ସ୍ତରରେ ଅଛନ୍ତି, ଦେହକୁ ଆତ୍ମ ବୋଲି ଗ୍ରହଣ କରନ୍ତି, ଦେହାତ୍ମ ବାଦିନା।
ସେମାନେ ଆତ୍ମ ସମେତ ଜ୍ଞାନ ତାଙ୍କର ନାହିଁ, ଶରୀରକୁ ସେମାନେ ଆତ୍ମା ବୋଲି ଭାବନ୍ତି। ଭାଗବତଙ୍କର ଦଶମ ସ୍କନ୍ଧ 84 ଅଧ୍ୟାୟରେ ଭଗବାନ କଥା କହୁଛନ୍ତି। କୁରୁକ୍ଷେତ୍ରରେ ବହୁତ ସମସ୍ତ ଗୋପୀମାନେ ଯାଇଛନ୍ତି, ସେପଟେ ଯଦୁମାନେ ଆସିଛନ୍ତି, ହସ୍ତିନାପୁରରୁ କୌରବପୁରରୁ ପାଣ୍ଡବମାନେ ମାନେ ସବୁ ଆସିଛନ୍ତି, ସମସ୍ତ ସହିତ ସେଠି ଆଲୋଚନା ମୁନି ଋଷିମାନେ ସବୁ ଆସି ପହଞ୍ଚିଛନ୍ତି। ସେଇଠି ଭଗବାନ ଏ କଥାଟି କହୁଛନ୍ତି, ସେ କହୁଛନ୍ତି ଯଶାମ ବୁଦ୍ଧି ଗୁଣପେ ତୁଧା ପକେ ସ୍ୱଧି କଳପ୍ରାଧିଷୁ ବହୁ ଯଦି ଯତ୍ୟୁକ୍ତ ବୁଦ୍ଧି ଶରୀରେ ନ କରିଛି ଜନେଷୁ ଅଭିଜ୍ଞେଷୁ ସହେବ ଗୋପର। ଜନେଷୁ ଅଭିଜ୍ଞେଷୁ ମାନେ ହୁଏତ ଲୋକମାନଙ୍କ ଦ୍ୱାରା ସେ ବହୁତ ପ୍ରଶଂସିତ ହେଇଥାଇପାରନ୍ତି, ଅଭିଜ୍ଞ ବ୍ୟକ୍ତି ବୋଲି ସମସ୍ତେ ଭାବିଥାଇପାରନ୍ତି ତାଙ୍କୁ, କିନ୍ତୁ ପ୍ରକୃତରେ ସେମାନେ ଏଇ ପଶୁ ସ୍ତରରେ ଅଛନ୍ତି, ଗାଭୀ ବା ଗଧ ଏଇ ସ୍ତରରେ ସେମାନେ ଅଛନ୍ତି। ଲୋକମାନେ ଜାଣିପାରନ୍ତି ନାହିଁ, ସାଧାରଣତଃ ଲୋକମାନେ ଯଶାତ ବୁଦ୍ଧି ଗୁଣପେ ତୁଧା ଦିଏ, ଏ ଯେଉଁ ଶରୀର ରହିଛି ଏ ଶରୀର ହେଉଛି ତିନୋଟି ଧାତୁରେ ତିଆରି, ଗୁଣପ ଏଇଟା ଗୋଟେ କଭରିଂ, ଏଇଟା ଗୋଟେ ଖୋଳବଳି, ତିନୋଟି ଧାତୁରେ ତିଆରି ହେଇଛି। ଆୟୁର୍ବେଦିକ ଶାସ୍ତ୍ରରେ ଏଇଭଳି ଭାବରେ ବ୍ୟବସ୍ଥା କରାଯାଏ, ଯେଉଁ ଚିକିତ୍ସା କରାଯାଏ ଏଇଭଳି ଭାବରେ ଚିକିତ୍ସା କରାଯାଏ। ଆମର ଯେଉଁ ଶରୀର ରହିଛି ଏ ତିନୋଟି ଧାତୁରେ ତିଆରି, କଫ ବାତ ଏବଂ ପିତ୍ତ, ତେଣୁ ଏ ଯଦି ତିନୋଟି ଧାତୁ ଠିକ୍ ସମ ପରିମାଣରେ ରହିଲା ତାହେଲେ ଜଣେ ସୁସ୍ଥ ରହିବେ, କିନ୍ତୁ ଯଦି ପରିମାଣରେ ଏପଟ ସେପଟ ହେଇଗଲା ତାହେଲେ ବିଭିନ୍ନ ରୋଗ ଆସିବ। କଫ ଅଧିକ ହେଲେ କଫ ରୋଗ ହେଉଛି, ଥଣ୍ଡା ରୋଗ ହେଉଛି, ରୋଗ କାଶ ହେଉଛି, କଫ ରୋଗ ଅଧିକ ହେଇଛି। ସେଇଭଳି ଭାବରେ ପିତ୍ତ ଅଧିକ ହେଇଗଲେ ପିତ୍ତ ରୋଗ ହେଇଯାଉଛି, ଜଳାଶୟ ବର୍ତ୍ତମାନ ଭାରି ଚିନ୍ତା ସମସ୍ତେ ଚିନ୍ତାଗ୍ରସ୍ତ ହେଇଯାଇଛନ୍ତି, ଜଣ୍ଡିସ ବ୍ୟାପି ଯାଇଛି, ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି, ଏ ପିତ୍ତର ଅଧିକରୁ ଏଇସବୁ ହେଉଛି। ସେଇଭଳି ଭାବରେ ବାତ, ବାତ ଯଦି ବାୟୁ ଅଧିକ ହେଇଗଲା ତାହେଲେ ବିଭିନ୍ନ ପ୍ରକାର ବାତ ରୋଗ ବାହାରୁଛି। ତେଣୁ ଆୟୁର୍ବେଦିକ ଶାସ୍ତ୍ରରେ ଯେଉଁ ଚିକିତ୍ସା କରାଯାଏ ଏ ତିନୋଟି ଧାତୁକୁ ସମ ପରିମାଣ ରଖିବା ପାଇଁ ଚିକିତ୍ସା କରାଯାଏ। ତିନୋଟି ଧାତୁ ଯଦି ଠିକ୍ ରହିଯିବ ତାହେଲେ ଶରୀର ସୁସ୍ଥ ହେଇଯିବ, କିନ୍ତୁ ଲୋକମାନେ ଏଇ ଆତ୍ମା ଏଇ ଯେଉଁ ଶରୀରକୁ ଏଇ ଯେଉଁଠି ଶରୀରଟି ଗୋଟେ ପ୍ରକୃତରେ ଏଇ ତିନୋଟି ଧାତୁରେ ସୃଷ୍ଟି, ଯଶାତ୍ ବୁଦ୍ଧି ଗୁଣପେ ତୁଧା ଦିଏ, କିନ୍ତୁ ସେମାନେ ଆତ୍ମା ବୋଲି ଭାବନ୍ତି, ସେମାନେ ଭାବନ୍ତି ଇଏ ହେଉଛି ଆତ୍ମା। ମୁଁ କିଛି ଦିନ ତଳେ ଆମ ବିବିଟିରେ କ୍ଲାସ୍ ଦେଉଥିଲି, ଜଣେ ନୂଆ ଭକ୍ତ ଆସିଥିଲେ, ସେ ପଚାରିଲେ ପ୍ରଭୁ ଭଗବତ ଗୀତାରେ କୁହାଯାଇଛି ଯେ ଶରୀରକୁ କଷ୍ଟ ଦେବାଟା ଠିକ୍ ନୁହଁ, ଷୋଡ଼ ଅଧ୍ୟାୟରେ ସେଟା କୁହାଯାଇଛି, ଏ ଯେଉଁମାନେ ତପସ୍ୟା କରୁଛନ୍ତି 17 ଅଧ୍ୟାୟରେ କୁହାଯାଇଛି, ଯେଉଁମାନେ ତପସ୍ୟା କରନ୍ତି ବହୁତ କଷ୍ଟ ଦିଅନ୍ତି ଅନ୍ୟମାନଙ୍କୁ ଦୁଃଖ ଦେବା ପାଇଁ, ସେମାନେ ନିଜକୁ କଷ୍ଟ ଦେବା ସହିତ ମୋତେ ମଧ୍ୟ କଷ୍ଟ ଦିଅନ୍ତି, ଏକଥା କୁହାଯାଇଛି 17 ଅଧ୍ୟାୟରେ କୁହାଯାଇଛି। ତାହେଲେ ଆମେ ଉପବାସ କାହିଁ କରିବା, ଏକାଦଶୀ ଉପବାସ କାହିଁ କରିବା, ଆମେ କଷ୍ଟ ଦେବା ଶରୀରକୁ, କିନ୍ତୁ ଭଗବାନ ମନା କରିଛନ୍ତି। ତେଣୁ ଏଇଟା ହେଉଛି ଉପବାସ କରିବା ପାଇଁ ଭଗବାନ କହୁଛନ୍ତି ନା, ଉପବାସ କରିବା ପାଇଁ ଭଗବାନ କହୁଛନ୍ତି ଏକାଦଶ କର। ଜୟ ଶ୍ରୀ ଗୋବିନ୍ଦାୟ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ। ତାରେ ଜଣେ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଏମାନେ ସବୁ ଥିଲାବେଳେ ପୁରୀରେ ଜଣେ ତାଙ୍କ ନାଁଟା କ'ଣ ସେ ପଚାରିଲେ, ଯେ ନିତ୍ୟାନନ୍ଦ ପ୍ରଭୁ ପଚାରିଲେ ଯେ ପ୍ରଭୁ ଜଣେ କ'ଣ ତାଙ୍କର ସ୍ୱାମୀର ନାଁ ଗ୍ରହଣ ନବ, ବୈଦିକ ରୀତିରେ ଜଣେ ତାଙ୍କର ସ୍ୱାମୀ ତାଙ୍କର ଗୁରୁ ଏମାନଙ୍କର ନାଁଟା ନେବା କଥା ନୁହଁ, ତାହେଲେ ଭଗବାନ ହେଉଛନ୍ତି ଆମର କୃଷ୍ଣ, ଆମର ହେଉଛନ୍ତି ସ୍ୱାମୀ, ସେ ଆମର ପ୍ରଭୁ, ସେ ଆମର ସବୁକିଛି, ତାହେଲେ ତାଙ୍କର ନାଁଟା ଆମେ କେମିତି ନେବା। ଆମର ଗୋଟେ ଗୀତ ଅଛି ଓଡ଼ିଆରେ ଯେ ମୋର ସ୍ୱାମୀ ହେଉଛନ୍ତି ଜଗନ୍ନାଥ, ମୁଁ ତାଙ୍କ ନାଁ କେମିତି ନେବି, ଏଇଭଳି ଭାବରେ ସେ ଗୀତଟି ଅଛି ଆପଣମାନେ ଶୁଣିଥିବେ। ତେଣୁ ଏ କଥା ଯଦି ଶୁଣିଲେ, ତେଣୁ ତାଙ୍କ ପ୍ରଭୁ କହିଲେ ମହାପ୍ରଭୁ ଏଠି ବସିଛନ୍ତି, ଆପଣ ତାଙ୍କ ପ୍ରଚାରରେ ସେ ପ୍ରଶ୍ନର ଉତ୍ତର ଦେବେ। ତେଣୁ ମହାପ୍ରଭୁ କହିଲେ ଯେ ସ୍ୱାମୀର ନାଁ ନ ନେବାଟା ଠିକ୍ ଠିକ୍ କଥା, ତମେ ଯାହା କହୁଛ ଠିକ୍ ଅଛି, ବୈଦିକ ରୀତିରେ ନାଁ ନେବା କଥା ନୁହଁ, କିନ୍ତୁ ସ୍ୱାମୀ ଯେତେବେଳେ ନିର୍ଦ୍ଦେଶ ଦଉଛନ୍ତି ଯେ ତମେ ମୋର ନାମ ନୁହ, ତାହେଲେ ଯଦି ତମେ ତାଙ୍କର ନାମ ନ ନବ ତାହେଲେ ସେଟା ତାଙ୍କର ଅବମାନନା ହେଲା। ତେଣୁ ଭଗବାନ କହୁଛନ୍ତି ସତତାଂ କୀର୍ତ୍ତୟନ୍ତୁ ମାଂ ଜଗତଶ୍ଚ ଦୁର୍ବଲା ନମସ୍ୟନ୍ତଶ୍ଚ ମାଂ ମୃତ୍ୟା ନିତ୍ୟଯୁକ୍ତା ବାସତେ। ସେ ହେଉଛନ୍ତି ଭଗବାନଙ୍କ ଅତି ପ୍ରିୟ, ଯେ ସବୁବେଳେ ଭଗବାନଙ୍କର ନାମ ଗ୍ରହଣ କରୁଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଭଗବାନ ଯୋଉ କହୁଛନ୍ତି ଶରୀରକୁ କଷ୍ଟ ଦେବା ପାଇଁ ମନା କରିଛନ୍ତି, ସେଟା କଣ କୋଉଭଳି ଭାବରେ କହିଛନ୍ତି? ଯେଉଁମାନେ ଶାସ୍ତ୍ର ବିଧି ଉଲ୍ଲଂଘନ କରୁଛନ୍ତି, ତପସ୍ୟା କରୁଛନ୍ତି, ସପ୍ତଦଶ ଅଧ୍ୟାୟରେ ଏ କଥା ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି ଭଗବାନ। କାରଣ ଷୋଡ଼ଶ ଅଧ୍ୟାୟର ଅନ୍ତିମ ଶ୍ଳୋକରେ ଭଗବାନ କହୁଛନ୍ତି ତସ୍ମାତ୍ ଶାସ୍ତ୍ରଂ ପ୍ରମାଣନ୍ତେ କାର୍ଯ୍ୟା କାର୍ଯ୍ୟ ଭବିଷ୍ୟତୌ ଜ୍ଞାତ୍ୱା ଶାସ୍ତ୍ର ବିଧାନୋକ୍ତମ୍ କର୍ମ କର୍ତ୍ତୁମ୍ ଇହାରସି। ତୁମେ ଶାସ୍ତ୍ର ବିଧି ଅନୁସାରେ କାର୍ଯ୍ୟ କରିବ, ଯଦି ଯେଉଁମାନେ ଶାସ୍ତ୍ର ବିଧି ଉଲ୍ଲଂଘନ କରି କାର୍ଯ୍ୟ କରିବେ, ଯଶ ଶାସ୍ତ୍ର ବିଧି ମୋ ସୂର୍ଯ୍ୟ ବର୍ତ୍ତେ କାମ କାରକ ନ ସ ସିଦ୍ଧି ମହାପ୍ନୋତି ନ ଶୁଭମ୍ ନ ପରାଙ୍ଗତି। ଯଦି ଶାସ୍ତ୍ର ବିଧି ଉଲ୍ଲଂଘନ କରିକି କାର୍ଯ୍ୟ କରିବା ତାହେଲେ କେବେ ହେଲେ ସେମାନେ ସିଦ୍ଧି ପ୍ରାପ୍ତ ହେଇପାରିବେ ନାହିଁ, ସୁଖ ପ୍ରାପ୍ତ ହେଇପାରିବେ ନାହିଁ, ଆଉ ଶ୍ରେଷ୍ଠ ଗତି କଥା କ'ଣ କହିବା? ତେଣୁ ସପ୍ତଦଶ ଅଧ୍ୟାୟରେ ଅର୍ଜୁନ ଏ ପ୍ରଶ୍ନଟି ପଚାରିଲେ, ଏ ପ୍ରଭୁ ଯେଉଁମାନେ ଶାସ୍ତ୍ର ବିଧି ଉଲ୍ଲଂଘନ କରୁଛନ୍ତି କରି ପୂଜା କରୁଛନ୍ତି ବା ଯଜ୍ଞ କରୁଛନ୍ତି, ସେମାନଙ୍କର କ'ଣ ନିଷ୍ଠା କ'ଣ? ଯେ ଶାସ୍ତ୍ର ବିଧି ମୃତ୍ୟୁ ଜଗନ୍ତେ ଶ୍ରଦ୍ଧା ମୁଦା ତେସା ନିଷ୍ଠା ଥିବା କୃଷ୍ଣ ସତ୍ୟ ମାହୋ ରଜସ୍ତମ ଏ ପ୍ରଶ୍ନଟି ପଚାରିଥିଲେ। ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ଯେଉଁମାନେ ଶାସ୍ତ୍ର ନୀତି ଅନୁସରଣ କରି ପୂଜା କରୁଛନ୍ତି ତାଙ୍କ ବିଷୟରେ କହିଲେ ଯେ ତ୍ରିବିଧା ଭବତି ଶ୍ରଦ୍ଧା ଦେହିନାମ ସା ସ୍ୱଭାବଦା ସାତ୍ୱିକୀ ରାଜସୀ ତୈବ ତାମସୀ ଚୁପିଦା ଶୁଣୁ ଯଦନ୍ତି ସାତ୍ୱିକ ଦେବାନ ଦେବ ଯକ୍ଷ ରକ୍ଷା ଶ୍ରୀ ରାଜସା ଭୂତ ପ୍ରେତ ଗଣାସ୍ଥାନୀ ଯଦନ୍ତି ତାମସା ଜନା। ଯେଉଁମାନେ ଶାସ୍ତ୍ର ବିଧି ଅନୁସରଣ କରି ପୂଜା କରୁଛନ୍ତି ବା ଯଜ୍ଞ କରୁଛନ୍ତି ସେମାନେ ଯେଉଁମାନେ ସାତ୍ୱିକ ତିନି ପ୍ରକାର ଶ୍ରଦ୍ଧାବାନ ବ୍ୟକ୍ତି ଅଛନ୍ତି, ଯେଉଁମାନେ ସାତ୍ୱିକ ବ୍ୟକ୍ତି ସାତ୍ୱିକ ଶ୍ରଦ୍ଧା ଯାହାର ଅଛି ସେ ଦେବତାମାନଙ୍କୁ ପୂଜା କରୁଛନ୍ତି, ଯେଉଁମାନେ ରାଜସିକ ଶ୍ରଦ୍ଧା ଅଛି ସେମାନେ ଯକ୍ଷ ରକ୍ଷା ସେମାନଙ୍କୁ ପୂଜା କରୁଛନ୍ତି, ଯେଉଁମାନେ ତାମସିକ ଶ୍ରଦ୍ଧା ଅଛି ସେମାନେ କେଉଁମାନଙ୍କୁ ପୂଜା କରୁଛନ୍ତି? ପ୍ରେତ ଭୂତ ମାନଙ୍କୁ ପୂଜା କରୁଛନ୍ତି। କିଛି ଦିନ ତଳେ ଆପଣମାନେ ଶୁଣିଥିବେ ଆମର ଜଣେ ଶଙ୍କରାଚାର୍ଯ୍ୟ ସେ କହିଥିଲେ ଯେ ମହାରାଷ୍ଟ୍ରରେ ଲୋକମାନେ ଯେଉଁ ପୂଜୁଛନ୍ତି ଶିରିଡ଼ି ସାହି ବାବୁ ପୂଜୁଛନ୍ତି ସେଥିପାଇଁ ତାଙ୍କ ମରୁଡ଼ି ପଡ଼ୁଛି। ଏ ଯେଉଁ ଅନ୍ୟମାନଙ୍କୁ ଭଗବାନଙ୍କୁ ପୂଜା କରିବା ଏଇଟା ଶାସ୍ତ୍ର ବିଧି ଉଲ୍ଲଂଘନ କରି କାର୍ଯ୍ୟ କରୁଛନ୍ତି, ଏଇଟା ପ୍ରକୃତ ଯାହା କହିଛନ୍ତି ଠିକ୍ କହିଛନ୍ତି, ଲୋକମାନେ ବୁଝିପାରୁନାହାନ୍ତି। ଶାସ୍ତ୍ର ବିଧି ଅନୁସାରେ ଦେବତାମାନଙ୍କୁ ପୂଜା ନିର୍ଦ୍ଦିଷ୍ଟ ହୋଇଛି, ଯେଉଁମାନେ ସତ୍ୟଗୁଣ ପ୍ରାଧାନ୍ୟ ରହିଛି ସେମାନେ ଦେବତାମାନଙ୍କୁ ପୂଜା କରିବେ, ଯେଉଁମାନେ ରଜଗୁଣ ପ୍ରାଧାନ୍ୟ ରହିଛି ସେମାନେ ଯକ୍ଷରାକ୍ଷ ପୂଜା କରିବେ, ଯେଉଁମାନେ ତମଗୁଣ ପ୍ରାଧାନ୍ୟ ରହିଛି ସେମାନେ ଭୂତ ପ୍ରତି ପୂଜା କରିବେ, ଏଇଟା ବିଧି ନିର୍ଦ୍ଦେଶ। କିନ୍ତୁ ଯେଉଁମାନେ ବିଧିକୁ ଉଲ୍ଲଂଘନ କରିକି ସେବା ପୂଜା କରୁଛନ୍ତି ଯଜ୍ଞ କରୁଛନ୍ତି ମାମ ଚୈବାଙ୍କ ଶରୀରସ୍ଥାନ ଭୂତ ଗ୍ରାମ ଅଚେତସ ସେମାନେ ଶାସ୍ତ୍ର ବିଧି ଉଲ୍ଲଂଘନ କରୁ ସେଇଟା ହେଉଛି ରାକ୍ଷସ ବିଧି, ସେମାନେ କେବେ ସିଦ୍ଧି ପ୍ରାପ୍ତ ହେଇପାରିବେ ନାହିଁ। ତେଣୁ ଏ ଯେଉଁମାନେ ଶରୀରକୁ କଷ୍ଟ ଦେଉଛନ୍ତି, ଯେଉଁ ଶାସ୍ତ୍ର ଅନୁମୋଦିତ ପନ୍ଥାକୁ ବହିର୍ଗତ ହେଇ ଶାସ୍ତ୍ରକୁ ଉଲ୍ଲଂଘନ କରି ଯେଉଁ ଶରୀରକୁ କଷ୍ଟ ଦେଉଛନ୍ତି ସେଇଟା ହେଉଛି ପ୍ରକୃତରେ ରାକ୍ଷସୀ ବା ଅଶ୍ରୀ ତପସ୍ୟା, ସେଇଟା ମନା କରାଯାଇଛି କରିବା ପାଇଁ। କିନ୍ତୁ ଉପବାସ ଯେଉଁ ତପସ୍ୟା ଏ ଯେଉଁ କଷ୍ଟ ନିଜ ଶରୀରକୁ ଦେଉଛେ ଏଇଟା ଭଗବାନ କହିଛନ୍ତି। ମହାପ୍ରଭୁ ଥରେ ମା ସଚିଦେବଙ୍କୁ କହିଲେ ଏ ମାତା ମୋର ଗୋଟେ ପ୍ରାର୍ଥନା ଆପଣ ପାଇଁ, ମୋର ଗୋଟେ ଭିକ୍ଷା ଅଛି। ନା କ'ଣ କୁହ? ନା ଆପଣ ଏକାଦଶୀରେ ଅନ୍ନ ଖାଇବେ ନାହିଁ। ତେଣୁ ମା ଖୁସି ହେଇଗଲେ କହିଲେ ଠିକ୍ ଅଛି, ମା ଏଠୁ ଅନ୍ନ ଖାଇବେ ନାହିଁ ଏକାଦଶୀରେ, ସେ ଜିନିଷ ଆମକୁ ବର୍ଣ୍ଣନା କରାଯାଇଛି। ତେଣୁ ଶରୀରକୁ ଯେଉଁ କଷ୍ଟ ଆମେ ଦେଉଛେ ଏ କଷ୍ଟଟା ଶାସ୍ତ୍ର ଅନୁମୋଦିତ ହେଲେ ତାହେଲେ ସେଇଟା ଠିକ୍ ଅଛି, ଆମେ ସିଦ୍ଧି ପ୍ରାପ୍ତ ହେବା। କିନ୍ତୁ ଶାସ୍ତ୍ର ବହିର୍ଭୂତ ହେଇ ଯଦି କଷ୍ଟ କରିବା ସେ ହେଉଛି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ। ତେଣୁ ଲୋକମାନେ ବୁଝିପାରନ୍ତି ନାହିଁ। ତେଣୁ ଯାହା ହଉ ଏଠି ଯେଉଁ ସୁଖଦେବ ସେ ପ୍ରଶ୍ନ ପ୍ରଶ୍ନ ପଚାରୁଛନ୍ତି ପରୀକ୍ଷିତ ମହାରାଜ ଯେ ପ୍ରଭୁ ସାଧାରଣତଃ ଲୋକମାନେ ନିଜର ପିଲାମାନଙ୍କୁ ଯଦି ଭଲ ପାଆନ୍ତି ଅନ୍ୟ ପିଲାମାନଙ୍କୁ ସେତେ ଭଲ ପାଇପାରନ୍ତି ନାହିଁ, କିନ୍ତୁ ଏଠି କେମିତି ଓଲଟା ହେଲା? କୃଷ୍ଣଙ୍କୁ କେମିତି ଅଧିକ ଭଲ ପାଉଛନ୍ତି ନିଜ ପୁଅ ଅପେକ୍ଷା, ନିଜ ବା ନିଜର ବତ୍ସାମାନଙ୍କ ଅପେକ୍ଷା କୃଷ୍ଣ ଯେତେବେଳେ ବତ୍ସା ହେଇଛନ୍ତି ସେ କେମିତି ଅଧିକ ଭଲ ପାଇଲେ? କାରଣ ଏ ଲୀଳାଟି ବର୍ଣ୍ଣନା କରାଗଲା, ତେର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନ ଏ ଯେଉଁ ଲୀଳା ନିଜକୁ ବିସ୍ତାର କରିଥିଲେ କେହି ଜାଣିପାରୁନଥିଲେ, ଏକ ବର୍ଷ ପର୍ଯ୍ୟନ୍ତ କେହି ଜାଣିପାରୁନଥିଲେ। ବ୍ରହ୍ମା ମଧ୍ୟ ଆସିଲେ ସେତେବେଳେ ଦେଖିନଥିଲେ, ଏମିତିକି ବଳରାମ ମଧ୍ୟ ଜାଣିନଥିଲେ। ଗୋଟେ ଥରେ ବର୍ଷ ପୁରିବାକୁ ଆଉ ପାଞ୍ଚ ଛଅ ଦିନ ଅଛି, ସେ ସମୟରେ ବଳରାମ ଏବଂ କୃଷ୍ଣ ଏମାନେ ସବୁ ତଳେ ଯେଉଁ ରହିଛି ବୃନ୍ଦାବନ ଗୋବର୍ଦ୍ଧନ ଗିରି ରହିଛି ତା ତଳେ ବତ୍ସାମାନଙ୍କୁ ନେଇକି ଚଳୁଥିଲେ। ଗୋବର୍ଦ୍ଧନ ଉପରେ ଯେଉଁମାନେ ବଡ଼ ଲୋକମାନେ ଅଛନ୍ତି ସେମାନେ ସବୁ ଗାଭୀମାନଙ୍କୁ ଚଳୁଥିଲେ। ତେଣୁ ଗାଭୀମାନେ ଯେତେବେଳେ ଦେଖିଲେ ତାଙ୍କର ବତ୍ସାମାନେ ଅଛନ୍ତି, ସେ ବତ୍ସା ସାଧାରଣ ବତ୍ସା ନୁହନ୍ତି, କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି। ତେଣୁ ସେମାନେ ଆଉ ସହି ରଟିକି ରହିପାରିଲେନି, ତାଙ୍କର ସବୁ ଗୋପାଳ ଗୋପାଳ ମାନେ ତାଙ୍କୁ ଯେତେ ବାଡ଼େଇଲେ ମଧ୍ୟ ସେ ଶୁଣିଲେ ନାହିଁ, ଧାଇଁ ଧାଇଁକି ପଳେଇ ଆସିଲେ ତଳକୁ। ଏମିତି ଗୋପମାନେ ମଧ୍ୟ ଧାଇଁ ଧାଇଁକି ପଳେଇ ଆସିଲେ, ତାଙ୍କ ସେମାନେ ଯେଉଁ ତାଙ୍କ ପିଲାମାନେ ଅଛନ୍ତି ସେ ପିଲାମାନେ ସାଧାରଣ ତାଙ୍କର ପ୍ରକୃତ ତାଙ୍କ ପିଲା ନୁହଁ, ସେମାନେ ହେଉଛନ୍ତି ଭଗବାନ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି। ତେଣୁ ଏ ଲୀଳା ଦେଖି ଯଦିଓ ସେମାନେ ଗୋପମାନେ ଯେଉଁ ଆସୁଥିଲେ କ୍ରୋଧ କରି ଆସୁଥିଲେ ଯେ କାହିଁକି ଏମାନେ ସବୁ ଏଠି ତଳକୁ ଆସିଲେ, ସେମାନେ ଅଲଗା ଜାଗାରେ ତାଙ୍କର ବତ୍ସାମାନଙ୍କୁ ଚଳିବା କଥା, ଏଠି କାହିଁକି ଆସିଲେ। କିନ୍ତୁ ଗାଭୀମାନେ ଯେଉଁ ଆସୁଛନ୍ତି ପ୍ରେମ ବର୍ଷରେ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି, ତାଙ୍କୁ ଦେଖି ପ୍ରେମରେ ଆକର୍ଷିତ ହେଇ ସେମାନେ ଆସୁଛନ୍ତି, ଧାଇଁ ନେଇକି ଆସୁଛନ୍ତି, କୌଣସି ବାଧା ମାନୁନାହାନ୍ତି। କିନ୍ତୁ ଗୋପମାନେ ଯେଉଁ ଆସୁଛନ୍ତି ବହୁତ କ୍ରୋଧ କରି ଆସୁଛନ୍ତି, ଗଲେ ତାଙ୍କୁ ବାଡ଼େଇବା ବସିଲେ ଇଏ ବୋଲିବା ଚିନ୍ତା କରି ଆସୁଛନ୍ତି। କିନ୍ତୁ ଯେତେବେଳେ ଆସି ପହଞ୍ଚିଗଲେ ଗୋପମାନେ ତାଙ୍କର ପୁତ୍ରମାନଙ୍କୁ ଦେଖି କୁଣ୍ଢେଇ ପକାଇଲେ, ତାଙ୍କୁ ଏତେ ପ୍ରେମ ଉଛୁଣି ପଡ଼ିଲା, ତାଙ୍କୁ କୁଣ୍ଢେଇ ପକାଇଲେ, ତାଙ୍କୁ ଚୁମ୍ବନ ଦେବା ପାଇଁ ଆରମ୍ଭ କଲେ। ସେ ଏସବୁ ଲୀଳା ଦେଖି ବଳରାମ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ଇଏ କ'ଣ ଏଭଳି କ'ଣ ଘଟଣା ହଉଛି, ଏତେ କ୍ରୋଧ କରି ଆସିଥିଲେ ବାଡ଼େଇ ପକାଇଥାନ୍ତି ସମସ୍ତଙ୍କୁ, ଆଉ କ'ଣ ତାଙ୍କୁ ଆଲିଙ୍ଗନ କରି ତାଙ୍କୁ ଏଭଳି ପ୍ରେମର ଉଲ୍ଲାସ ତାଙ୍କର କେମିତି ଆସୁଛି। ତେଣୁ ସେ ପଚାରିଲେ ଭଗବାନ କୃଷ୍ଣଙ୍କୁ ପଚାରିଲେ, କ'ଣ ଏ ଲୀଳା କ'ଣ ହେଉଛି, ଏ କାହାର ମାୟା, ବଳରାମ କିଏ ମାୟା ଗ୍ରହତ କରିପାରିବ। ତେଣୁ ଭଗବାନ କୃଷ୍ଣ କହିଲେ ଯେ ଏଇଭଳି ଭାବରେ ବ୍ରହ୍ମା ଯେଉଁ ବତ୍ସାମାନଙ୍କୁ ନେଇଯାଇଛନ୍ତି ଏବଂ ତାଙ୍କର ସାଙ୍ଗ ବାଳକମାନଙ୍କୁ ନେଇଯାଇଛନ୍ତି, କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି, ଏ କଥା ସେ କହିଲେ ବଳରାମ। ବଳରାମ ମଧ୍ୟ ଜାଣିପାରୁନଥିଲେ ଏକ ବର୍ଷ ପର୍ଯ୍ୟନ୍ତ। ତେଣୁ ଏଇ ଲୀଳାଟିକୁ କହିଥିଲେ, 13 ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା। ତେଣୁ କଲ୍କିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି, ହେ ପ୍ରଭୁ, ସାଧାରଣତଃ ସମସ୍ତେ ତାଙ୍କର ନିଜ ପିଲାମାନଙ୍କୁ ଭଲ ପାଆନ୍ତି, ଅନ୍ୟ ପିଲାମାନେ କେତେ ହେଲେ ଭଲ ପାଇବେ ନାହିଁ, ସେ ଟପର ହଉ ଆଇଏଏସ୍ ଟପର ହଉ ପଛକେ, କିନ୍ତୁ ନିଜ ପୁଅ ମୂର୍ଖ ହେଇଥିବା ପଛକେ, ନିଜ ପୁଅକୁ ଯେତେ ଭଲ ପାଇବେ ସେ ଆଇଏଏସ୍ ଟପର ପୁଅକୁ ସେତେ ଭଲ ପାଇପାରିବେ ନାହିଁ। ଏ କଥା ମଧ୍ୟ ଅର୍ଜୁନ ପ୍ରଶ୍ନ ପଚାରିଥିଲେ 6 ଅଧ୍ୟାୟରେ ଭଗବତ ଗୀତାରେ। ତେଣୁ ସେ ପ୍ରଶ୍ନର ଉତ୍ତରରେ ବା ସୁଖଦେବ ଗୋସ୍ୱାମୀ 5ଟି ଶ୍ଳୋକରେ ତାର ଉତ୍ତର ଦେଇଛନ୍ତି। ତେଣୁ ସାଧାରଣତଃ ଦେହାତ୍ମବାଦୀ ନା, ସାଧାରଣତଃ ଲୋକମାନେ ଏହି ସ୍ତରରେ ଅଛନ୍ତି, କୋଣ ବା ଆତ୍ମ ନିଜ ଶରୀରକୁ କୋଣ ବା ଏ ଗୋଟେ କୋଳଗଳି, ଏଇଟା ହେଉଛି କପବାଦ ପିତ, ଏଇ 3ଟି ଧାତୁରେ ତିଆରି। ତେଣୁ ସେମାନେ ଭାବନ୍ତି ହେଉଛି ଆତ୍ମା, ଯଶାତ୍ମ ବୁଦ୍ଧି କୋଣବେ ତ୍ରିଧାତୁକେ, ଏ ହେଉଛି ସବୁଠୁ ନିମ୍ନ ସ୍ତରର ବୁଦ୍ଧି। ଏବଂ ଆଠାରୁ ଯେଉଁମାନେ ଉନ୍ନତ ସ୍ତର ଅଛନ୍ତି ସବୁ ଗୁଡାକ କିନ୍ତୁ ପଶୁ ସ୍ତରର ବୁଦ୍ଧି। ଯେଉଁମାନେ ଟିକେ ଉନ୍ନତ ସେମାନେ ଭାବନ୍ତି ସୋଧି ଭୌମ୍ୟ ଇଜ୍ଜତି, ଭୌମ୍ୟ ମାନେ ଯେଉଁମାନେ ଭୂମି ଯେଉଁଠି ଆମେ ଜନ୍ମ ହେଲେ, ନ୍ୟାସନାଲିଟି ପଚରାଯାଉଛି ଆପଣଙ୍କ ନ୍ୟାସନାଲିଟି କ'ଣ, ଇଣ୍ଡିଆନ ଲେଖୁଛୁ ଆମେ। ତେଣୁ ଯିଏ ଯେଉଁ ଭୂମିରେ ଜନ୍ମ ହେଇଛନ୍ତି ତାଙ୍କର ସେମାନେ ଭାବନ୍ତି, ଯେଉଁମାନେ ଟିକେ ବୁଦ୍ଧି ଉନ୍ନତ ସେମାନେ ଭାବନ୍ତି ଆମର କର୍ତ୍ତବ୍ୟ ହେଉଛି ଭୂମି ପ୍ରତି, ଜନନୀ ଜନ୍ମଭୂମି ସ୍ୱର୍ଗାଦପି ଘରି ସୁଜଳାଙ୍ଗ ସୁଫଳାଙ୍ଗ ରହିଛି ବର୍ଣ୍ଣନା କରିଛନ୍ତି ଆମର ଦେଶଭକ୍ତ କବିମାନେ ରଚନା କରିଛନ୍ତି। ତେଣୁ ଏମାନଙ୍କର ବୁଦ୍ଧି ଆଉ ଟିକେ ଉନ୍ନତ, ନିଜକୁ ଯେଉଁମାନେ ନିଜ ଶରୀର ବିଷୟରେ ଚିନ୍ତା କରୁଛନ୍ତି ତାଙ୍କଠାରୁ ଆଉ ଟିକେ ଉନ୍ନତ ଯେଉଁମାନେ, ସେମାନେ ଭାବୁଛନ୍ତି ଯେ ଆମର କର୍ତ୍ତବ୍ୟ ହେଉଛି ଭୂମି ପ୍ରତି, ଯଶାତ୍ମ ବୁଦ୍ଧି କୁଣପେ ତ୍ରିଧା ଟିକେ ସୋଧି କଳକ୍ରାଦିଶୁ ଭୌମ୍ୟ ଇତ୍ୟାଦି କଳକ୍ରାଦିଶୁ। ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରର ସେମାନେ ଭାବୁଛନ୍ତି ଯେଉଁ ତାଙ୍କ ସ୍ତ୍ରୀ ପିଲା ଛୁଆ ଇତ୍ୟାଦି ତାଙ୍କର କର୍ତ୍ତବ୍ୟ ତାଙ୍କ ପାଇଁ ରହିଛି, ତାଙ୍କର ଆଉ ଟିକେ ବୁଦ୍ଧି ଉନ୍ନତ। ଆଉ ଟିକେ ଯେଉଁମାନଙ୍କ ବୁଦ୍ଧି ଉନ୍ନତ ସେମାନେ ଯଶାତ୍ମ ବା ବୋଧ ପ୍ରାପ୍ତ ହେଉଛନ୍ତି, ଦେଶ ପାଇଁ ସେମାନେ ସେବା କରିବା ପାଇଁ ଚାହୁଁଛନ୍ତି। ଏବଂ ଆଉ ଟିକେ ଯେଉଁମାନେ ଉନ୍ନତ ସେମାନେ ଭାବୁଛନ୍ତି ନା ଏତିକିରେ ଆମ ଜୀବନର କର୍ତ୍ତବ୍ୟ ଶେଷ ହେଲା ନାହିଁ, ଆମେ କିଛି ତୀର୍ଥ କରିବା। ତୀର୍ଥ କହିଲେ ସେମାନେ କ'ଣ ଭାବନ୍ତି ନା ଯତ୍ ତୀର୍ଥ ବୁଦ୍ଧି ଶରୀରେ ନ କରିଛି, ବୃନ୍ଦାବନ ଯାଉଛନ୍ତି ପୁରୀ ଧାମ ଆସୁଛନ୍ତି, ଯୋଉ ରହିଛି ଯମୁନା ନଦୀ ରହିଛି ବା ସମୁଦ୍ର ରହିଛି ସେଠି ସ୍ନାନ କରିଦେଲେ ସେମାନେ ଭାବୁଛନ୍ତି। ବର୍ତ୍ତମାନ ସବୁ ବହୁତ ଲୋକ ଯାଇଛନ୍ତି, ଲକ୍ଷ ଲୋକ ଯାଉଛନ୍ତି, ଉଜ୍ଜୟିନୀକି ଯାଉଛନ୍ତି, ସେଠି କୁମ୍ଭମେଳା ଚାଲିଛି। କିନ୍ତୁ ସେମାନେ ଯେଉଁ ଯାଉଛନ୍ତି ତୀର୍ଥ କରୁଛନ୍ତି, ସେ କ'ଣ ତୀର୍ଥ, ଅଧିକାଂଶ ଲୋକ ଏହି ସ୍ତରରେ ଅଛନ୍ତି, ସେମାନେ ଭାବନ୍ତି ଯେଉଁ ସେଠି ରହିଛି ନଦୀ ଗୋମତୀ ନା କି ନଦୀ, ସେଇଟା ସିପ୍ରା, ସିପ୍ରା ନଦୀ ଅଛି, ସିପ୍ରା ନଦୀରେ ସ୍ନାନ କରିଦେଲେ ତୀର୍ଥ ହେଇଗଲା, ସେମାନେ ତୀର୍ଥ ବୋଲି ଏଇଟା ଭାବନ୍ତି। କିନ୍ତୁ ପ୍ରକୃତ ତୀର୍ଥ ସେଇଟା ନୁହଁ, ସେ ଯାହା ହେଉ, କିନ୍ତୁ ଏଇଭଳି ଭାବରେ ଯେଉଁମାନଙ୍କର ବୁଦ୍ଧି ଭଗବାନ କହୁଛନ୍ତି ସ ଏବ ଗୋଖର, ଖାଲି ଗୋଖର ବୋଲି କହିଲେ ନାହିଁ, ଖାଲି ପଶୁ ବୋଲି କହିଲେ ନାହିଁ, ଏବ ଶବ୍ଦ ବ୍ୟବହାର କଲେ ଏବ ମାନେ ନିଶ୍ଚିନ୍ତ ଭାବରେ ଏତେ କୌଣସି ସନ୍ଦେହ ନାହିଁ। ଭଗବାନ କଥା କହୁଛନ୍ତି, ଭଗବାନ ଯାହା କହୁଛନ୍ତି ସେ ତ ସନ୍ଦେହ ଆସିବା କଥା ନୁହଁ, କିନ୍ତୁ ତଥାପି କାଳିଆ ଲୋକମାନଙ୍କର ସନ୍ଦେହ ହବ ବା ମୁନି ଋଷିମାନେ ସେଠି ଅଛନ୍ତି, ହଁ ସମସ୍ତେ ଅଛନ୍ତି ତାଙ୍କ ପାଖରେ ସେ କହୁଛନ୍ତି ଭଗବାନ, ସେଥିପାଇଁ ସେ ଏବ ଶବ୍ଦ ବ୍ୟବହାର କଲେ ସ ଏବ ଗୋପର, ନିଶ୍ଚିନ୍ତ ଭାବରେ ସେମାନେ ଗୋପର ବା ପଶୁ ସ୍ତରରେ ଅଛନ୍ତି। ତେଣୁ ଅଧିକାଂଶ ଲୋକ ଏହି ସ୍ତରରେ ଅଛନ୍ତି, ଶରୀରକୁ ଆତ୍ମା ବୋଲି ଭାବନ୍ତି। ଅର୍ଜୁନ ମଧ୍ୟ ସେହି ପ୍ରଶ୍ନ କରିଥିଲେ, ଅର୍ଜୁନ କହିଲେ କଥା ଭୀଷ୍ମ ମହମ ସଂଖ୍ୟେ ଦୃଢ଼ ମଧୁସୂଦନ ଇସୁବି ପ୍ରତିଯୋଗ ପୂଜା ମଧୁସୂଦନ, କେମିତି ମୁଁ ଏମାନଙ୍କୁ ହତ୍ୟା କରିବି, ଏମାନେ ମୋର ପୂଜାର ଯୋଗ୍ୟ, ଆମେ କଥାରେ ମଧ୍ୟ ତାଙ୍କ ସହିତ ଯୁଦ୍ଧ କରିବା କଥା ନୁହଁ, ଆଉ ମୁଁ କେମିତି ସ୍ୱରରେ ଯୁଦ୍ଧ କରିବି ତାଙ୍କ ସହ, ଇସୁବି ମଧୁସୂଦନ ଆପଣ ହେଉଛନ୍ତି ମଧୁସୂଦନ, ଆପଣ କ'ଣ ଆପଣ ପିତାଙ୍କୁ ହତ୍ୟା କରିଥିଲେ କି, ଆପଣ କ'ଣ ଆପଣଙ୍କ ଗୁରୁଙ୍କୁ ହତ୍ୟା କରିଛନ୍ତି, ସନ୍ଦୀପନୀ ମୁନିଙ୍କୁ ହତ୍ୟା କରିଛନ୍ତି କି। ସେଥିପାଇଁ ଦୁଇଟି ଶବ୍ଦ ବ୍ୟବହାର କରିଛନ୍ତି, ମଧୁସୂଦନ ହରିସୂଦନ ଦୁଇଥର ବ୍ୟବହାର କରିଛନ୍ତି ଅର୍ଜୁନ। ତେଣୁ ସମସ୍ତେ ଅର୍ଜୁନଙ୍କର ପ୍ରକୃତରେ ଅର୍ଜୁନ ଏହି ସ୍ତରରେ ନୁହନ୍ତି, କିନ୍ତୁ ଅନ୍ୟ ବଦ୍ଧଜୀବମାନଙ୍କର ଉଦ୍ଧାର ପାଇଁ ଏଇ ସେ ମୋହ ଗ୍ରସ୍ତ ହେଇକି ଏଇଭଳିଆ ପ୍ରଶ୍ନ ପଚାରିଥିଲେ। ତେଣୁ ଭଗବାନ ଭଗବତ ଗୀତାରେ ପ୍ରଥମରୁ ଏ ଆରମ୍ଭ କରିଛନ୍ତି ଯେ ଆମେ ହେଉଛେ ଏ ଦେହଟାକୁ ଭିନ୍ନ, ଏଇ ଜ୍ଞାନଟି ପ୍ରଥମେ ଦେଇଛନ୍ତି। ହେ ଅର୍ଜୁନ ଦେହିନସ୍ମିନ୍ ଯଥା ଦେହେ କୌମାରମ ଯୌବନମ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନ ମୁହ୍ୟତି। ଯେମିତି କେତେଜଣ ପ୍ରଶ୍ନ ପଚାରନ୍ତି ଯେ ପରଜନ୍ମ ଅଛି ବୋଲି କ'ଣ ପ୍ରମାଣ ଅଛି, ଆମେ ଏଇ ଜନ୍ମରେ ଶରୀର ପ୍ରାପ୍ତ ହେଇଛେ, ପରଜନ୍ମ ଅଛି ବୋଲି କ'ଣ ପ୍ରମାଣ ଅଛି, ନା ପ୍ରମାଣ ହେଉଛି ଭଗବାନ ଏଇ କଥା କହୁଛନ୍ତି। ଦ୍ୱିତୀୟ ଅଧ୍ୟାୟ ତେର ଶ୍ଳୋକରେ ଭଗବାନ ଏଇ କଥା କହିଛନ୍ତି, ଦେହିନସ୍ମିନ୍ ଯଥା ଦେହେ, ଏ ଦେହ ଏବଂ ଦେହି ଅସ୍ମିନ୍ ଦେହ ଏ ଦେହି ରହିଛନ୍ତି, ଏ ଦେହରେ ଜଣେ ଦେହି ରହିଛନ୍ତି। ଯେମିତି ମନ୍ଦିରରେ ଆମେ ରହିଛେ, ଆ ଅର୍ଥ ନୁହଁ ଆମେ ମନ୍ଦିର ହେଇଗଲେ, ମନ୍ଦିର ଆଉ ଆମ ଭିତରେ ତଫାତ ରହିଛି। ସେହିଭଳି ଭାବରେ ଦେହି ଅସ୍ମିନ୍ ଦେହେ, ଯେଉଁ ଦେହି ରହିଛନ୍ତି, ଦେହିନ ଅସ୍ମିନ୍ ଅସ୍ମିନ୍ ଦେହେ, ଦେହିନ ଅସ୍ମିନ୍ ଦେହେ କୌମାରମ ଯୌବନମ ଜରା, ଦେହର ପରିବର୍ତ୍ତନ ହେଉଛି। ଛୋଟ ପିଲାଟେ ଥିଲା, ସେ ଯୁବକ ଅବସ୍ଥା ପ୍ରାପ୍ତ ହେଲା, ସେ ବୃଦ୍ଧ ଅବସ୍ଥା ପ୍ରାପ୍ତ ହେଉଛି, ଶରୀରର ପରିବର୍ତ୍ତନ ହେଉଛି, କିନ୍ତୁ ସେ ଦେହି ଯିଏ ରହିଛି ତାର ପରିବର୍ତ୍ତନ ହେଉଛି କି, ନା ପରିବର୍ତ୍ତନ ହେଉନାହିଁ। ଆମେ ନିଜେ ଅନୁଭବ କରିବା, ଆମେ ଛୋଟ ଶରୀରରେ ଥିଲେ ସେ ଶରୀର ମୃତ୍ୟୁ ହେଇଗଲା, ସେ ଶରୀର ଆଉ ନାହିଁ, ସେ ଶରୀର ମୃତ୍ୟୁ ହେଇଯାଇଛି, ଆଉ ଗୋଟେ ଶରୀର ଆମେ ପ୍ରାପ୍ତ ହେଇଛେ, କିନ୍ତୁ ଆମର ମୃତ୍ୟୁ ହେଇନି। ତେଣୁ ସେହିଭଳି ଭାବରେ ତଥା ଦେହାନ୍ତର ପ୍ରାପ୍ତି, ସେହିଭଳି ଭାବରେ ଯେତେବେଳେ ଏ ଶରୀର ତ୍ୟାଗ କରିବା ସେତେବେଳେ ଆଉ ଗୋଟେ ଶରୀର ପ୍ରାପ୍ତ ହେବ। ତେଣୁ ଇଏ ହେଉଛି ପୁନର୍ଜନ୍ମର ଇଏ ଗୋଟେ ଉଦାହରଣ ଦିଆଯାଇଛି। ତେଣୁ ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତତ୍ରଣ ମୁହ୍ୟତି, ଯେଉଁମାନେ ଧୀର ବ୍ୟକ୍ତି ସେମାନେ ସେଥିରେ ମୋହ ହୁଅନ୍ତି ନାହିଁ, ସେମାନେ ଜାଣନ୍ତି ଯେ ସେମାନେ ଏ ଶରୀର ନୁହନ୍ତି। ଆମର ଜଣେ ଥିଲେ ଫିଲୋସଫର ଥିଲେ, ସେ ମଧ୍ୟ ସେଇଭଳି ଭାବରେ ସେ ତାଙ୍କ ନାଁଟା ମୁଁ ଭୁଲିଗଲି, ସେ ପାଶ୍ଚାତ୍ୟ ଜଗତ ଫିଲୋସଫର ଜଣେ, ସେ ଜାଣିଥିଲେ ଯେ ସିଏ ଶରୀର ନୁହନ୍ତି। ତେଣୁ ତାଙ୍କୁ ଯେତେବେଳେ କୁହାଗଲା ତାହେଲେ ତମେ ଯଦି ଶରୀର ତାହେଲେ ବିଷ ପିଇ ଦିଅ, ତମେ ସେ ବିଷ ପିଇ ଦେଲେ କିଛି ଅସୁବିଧା ନାହିଁ, ହୁଏନି ସାର୍ ପାଶ୍ଚାତ୍ୟ ଜଗତ ୱେଷ୍ଟର୍ଣ୍ଣ ଫିଲୋସଫର ଜାଣେ। ତେଣୁ ସେ ଜାଣିଛନ୍ତି ସେ ଶରୀରଠାରୁ ସେ ଅଲଗା, ଏଇ ଧାରଣା ସତକଡ଼ ଅନୁସୂଚୀ ଭାବେ ଲୋକଙ୍କର ନାହିଁ। ସେଥିପାଇଁ ଭଗବତ ଗୀତା ତେର ଅଧ୍ୟାୟରେ ଭଗବାନ କହିଛନ୍ତି ଯେ କ୍ଷେତ୍ର କ୍ଷେତ୍ର ଏବଂ ଅନ୍ତରମ ଜ୍ଞାନ ଚକୁଷା ଭୂତ ପ୍ରକୃତି ମୋକ୍ଷ ଯେ ବିଜୁ ଯାଆନ୍ତି କରମ, ଯେଉଁମାନେ ଖାଲି ଜାଣନ୍ତି ଯେ ସେମାନେ ଶରୀର ଠାରୁ ଭିନ୍ନ, କ୍ଷେତ୍ର କ୍ଷେତ୍ରଜ୍ଞ, ଏଇ ଦୁଇଟି ଜିନିଷ, ଏ ଅଲଗା ଅଲଗା ଜିନିଷ ସାଧାରଣତଃ ଲୋକମାନେ ବୁଝିପାରନ୍ତି ନାହିଁ। କିନ୍ତୁ ଯେଉଁମାନେ ବୁଝନ୍ତି ଯେ କ୍ଷେତ୍ର କ୍ଷେତ୍ର ଭିତରେ ତଫାତ ରହିଛି, କ୍ଷେତ୍ର କ୍ଷେତ୍ର ଏବଂ ଅନ୍ତରଙ୍ଗ ଜ୍ଞାନ ଚକ୍ଷୁଷା, ଯେଉଁମାନେ ସେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେମାନେ ଜାଣନ୍ତି ଏ କ୍ଷେତ୍ର ଏବଂ କ୍ଷେତ୍ର ଭିତରେ ଅନ୍ତର ରହିଛି। ତେଣୁ ସେମାନେ ଭୂତ ପ୍ରକୃତି ମୁଖ୍ୟାଂଶ, ଏଇ ଯେଉଁ ଭୂତ ପ୍ରକୃତି, ଯେଉଁ ତ୍ରିଗୁଣମୟ ପ୍ରକୃତି ରହିଛି, ସତ୍ୱର ତମ ତ୍ରିଗୁଣ ରହିଛନ୍ତି, ସମସ୍ତେ ତ୍ରିଗୁଣ ଭିତରେ ବନ୍ଧା ହେଇକି ରହିଛନ୍ତି, କିନ୍ତୁ ସେମାନେ ମୋକ୍ଷ ପ୍ରାପ୍ତ ହେଇଯିବେ ଏବଂ ଯାହାକି ଯେ ପରା ସେମାନେ ଭଗବାନ ଭାବ ବୁଝିବେ। ଖାଲି ଆମେ ଯଦି ଏତିକି ଜାଣିବା ଯେ ଆମେ ଏ ଶରୀରର ଭିନ୍ନ, ଭଗବତ ତେର ଅଧ୍ୟାୟ ଅନ୍ତିମ ସୂତ୍ର ଭଗବାନ କଥା ଅର୍ଜୁନ କହୁଛନ୍ତି, କ୍ଷେତ୍ର କ୍ଷେତ୍ରଙ୍କ ଏବଂ ଅନ୍ତରଙ୍ଗ ଜ୍ଞାନ ଚକ୍ଷା ଭୂତ ପ୍ରକୃତି ମୋକ୍ଷ ଯେ ବି ଯାଆନ୍ତି ଏ ପରମ ସେମାନେ ଭଗବାନ ଭାବିବେ। ମାନେ ଏତେ ଆମର ଅଜ୍ଞାନତା ରହିଛି, ପାଞ୍ଚ ପ୍ରକାର ଅବିଦ୍ୟା ଭଗବାନ ବ୍ରହ୍ମା ସୃଷ୍ଟି କରିଛନ୍ତି। ଭଗବତ ତୃତୀୟ ଅଧ୍ୟାୟରେ ଏଇ ଯେତେବେଳେ ସୃଷ୍ଟିର ପ୍ରକ୍ରିୟା ଆରମ୍ଭ ହେଉଛି ସେତେବେଳେ କୁହାଯାଇଛି ତାମିଶ୍ର ଅନ୍ଧତାମିଶ୍ର ତମ ମୋହ ମହାତମ, ଏ ପାଞ୍ଚ ପ୍ରକାର ଅବିଦ୍ୟା ଭିତରେ ସମସ୍ତେ ରହିଛନ୍ତି। ତେଣୁ ସେମାନେ ଯେ ଶରୀରରେ ଭିନ୍ନ ଏ ଜ୍ଞାନ ଲୋକମାନଙ୍କ ନାହିଁ। ତେଣୁ ଅଧିକାଂଶ ହେଉଛନ୍ତି ଦେହାତ୍ମବାଦୀ ନା ପୁଂସା, ଲୋକମାନେ ସମସ୍ତେ ଦେହାତ୍ମବାଦୀ, ନିଜ ଶରୀରକୁ ଆତ୍ମା ବୋଲି ଚିନ୍ତା କରନ୍ତି। ତେଣୁ ଦେହାତ୍ମବାଦୀ ନା ପୁଂସା ଅପି ରାଜନ୍ୟ ସତ୍ତମ, ହେ ଶ୍ରେଷ୍ଠ ରାଜା ରାଜ ଶ୍ରେଷ୍ଠ, କାରଣ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ କହିଥିଲେ ଆପଣ ହେଉଛନ୍ତି ମୁନି ସତ୍ତମ। ପ୍ରଥମେ ଏ ଦ୍ୱିତୀୟ ଅଧ୍ୟାୟରେ ଏଇଟାକୁ ଆସିବ, ପ୍ରଥମ ସ୍କନ୍ଧରେ କହିଛନ୍ତି ମୁନି ସତ୍ତମ ଆପଣ ଶ୍ରେଷ୍ଠ ମୁନି ଆପଣ। ତେଣୁ ସେ ପରୀକ୍ଷିତ ମହାରାଜ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ମାନେ ତାଙ୍କୁ କହିଛନ୍ତି ତମେ ହେଉଛ ରାଜଶ୍ରେଷ୍ଠ। ଦୁଇ ଜଣ ଶ୍ରେଷ୍ଠ ବ୍ୟକ୍ତିଙ୍କ ଭିତରେ ଆଲୋଚନା ହେଉଛି, ଜଣେ ମୁନି ଶ୍ରେଷ୍ଠ, ଜଣେ ରାଜଶ୍ରେଷ୍ଠ, ରାଜ ସତ୍ତମ ବୋଲି କହିଛନ୍ତି ତାଙ୍କୁ। ତମେ ରାଜସୀମାନଙ୍କ ଭିତରେ ଶ୍ରେଷ୍ଠ, ତମେ ରାଜା ହେଲେ ମଧ୍ୟ ତମେ ଋଷି ଭଳି, କୌଣସି ରାଜା ଯେତେବେଳେ ଖବର ପାଇବେ ଯେ ସାତ ଦିନ ତାଙ୍କର ଆୟୁଷ ଅଛି ସେ ମୃତ୍ୟୁବରଣ କରିବେ, ଦକ୍ଷକ ଦଂଶରେ ମୃତ୍ୟୁବରଣ କରିବେ, କୌଣସି ରାଜା ଏଭଳି ଭାବରେ କାର୍ଯ୍ୟ କରିପାରିବେ ନାହିଁ। ତେଣୁ ସେ ସବୁକିଛି ତ୍ୟାଗ କରି ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସବୁକିଛି ତ୍ୟାଗ କରି ସେ ପଳାଇ ଆସିଲେ ଗଙ୍ଗା ନଦୀ ତଟକୁ। ଏ ସାତ ଦିନରେ ମୋର କ'ଣ କର୍ତ୍ତବ୍ୟ, ଏଇ ଚିନ୍ତା ଏଇ ଜିଜ୍ଞାସା କରିବା ପାଇଁ ଆସିଲେ, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ତେଣୁ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନ ପଚାରିଥିଲେ ଆପଣ ହେଉଛନ୍ତି ମୁନି ସତ୍ତମ, ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କୁ କହିଲେ ତମେ ହେଉଛ ରାଜର୍ଷି ସପ୍ତମ, ତମେ ହେଉଛ ରାଜର୍ଷିମାନଙ୍କ ଭିତରେ ଶ୍ରେଷ୍ଠ ତମେ। ତେଣୁ ଏଠି ମଧ୍ୟ ସେ କଥା ରାଜନ ସପ୍ତମ, ହେ ଶ୍ରେଷ୍ଠ ରାଜା, ସମସ୍ତଙ୍କ ସମସ୍ତେ ଏଇ ଦେହ ଧାରଣରେ ଅଛନ୍ତି, ଦେହାତ୍ମବାଦୀ ନା ପୁଂସା, ସମସ୍ତେ ଦେହାତ୍ମବାଦୀ। ଅଧିକାଂଶ ଲୋକ ଆମର ଚାର୍ବାକ ଜଣେ ଥିଲେ, ବହୁତ ଭାରତବର୍ଷର ଜଣେ ଋଷି ଥିଲେ, ଏତେ ଉନ୍ନତ ଋଷି, କିନ୍ତୁ ସିଏ ମଧ୍ୟ ସେଇ ଦେହାତ୍ମବାଦୀ ଶରଣ ଥିଲେ। ତାଙ୍କର ଯେଉଁ ଫିଲୋସଫି ରହିଛି ଆପଣମାନେ ଜାଣିଥିବେ, ଯାବତ୍ ଯିବେ ସୁଖମ୍ ଯିବେ, ଋଣମ୍ କୃତ୍ୱା ଭୃତମ୍ ପିବେ, ସମସ୍ତେ ସୁଖରେ ରହିବା ପାଇଁ ଚାହୁଁଛନ୍ତି, କେହି ଦୁଃଖରେ ରହିବା ପାଇଁ ଚାହୁଁନାହାନ୍ତି, ଯାବତ୍ ଯିବେ ସୁଖମ୍ ଯିବେ, ତାଙ୍କର ଫିଲୋସଫି ହେଲା ଏଇଟା, ଯେତେଦିନ ରହିବ ଅନ୍ତର ପାଇଁ ଆନନ୍ଦ ରୁହ, କାହିଁକି ଦୁଃଖ କରୁଛ, କାହିଁକି ଚିନ୍ତା କରୁଛ, ଆନନ୍ଦ ରୁହ। ଜଣେ ପ୍ରଶ୍ନ କଲେ କେମିତି ଆନନ୍ଦ ରହିବା, ନା ଘୃତ ପିବେ, ବହୁତ ସୁନ୍ଦର ଭାବରେ ଖାଦ୍ୟ ଗ୍ରହଣ କରି ଖାଦ୍ୟ ଖାଇକିରି ଆନନ୍ଦ ହବ, ନା କେମିତି ଏତେ ଖାଦ୍ୟ ଖାଇବା, ଏତେ ଘିଅ ଇତ୍ୟାଦି ବହୁତ କଷ୍ଟଲି ହେଇଗଲାଣି, କେଜି କେତେ ହେଲାଣି ଗୁଆ ଘିଅ, କେଜି 500 ଟଙ୍କା 1000 ଟଙ୍କା ହେଇଗଲାଣି, ନା ଯଦି ପଇସା ନାହିଁ ତାହେଲେ ଋଣ କରୁଥିବା, ଆମର ମାଲ୍ୟା ଯେଉଁ ଋଣ କରିକି ପଳେଇଗଲେ 5000 କୋଟି ଟଙ୍କା ଋଣ କରି ପଳେଇଗଲେ, ତେଣୁ ତମେ ମଧ୍ୟ ଋଣ କରି ପଳା, ଋଣ କରୁଥିବା ଗୁଦମ ଯିବେ, ନା କେବେ ସୁଝିବା, ନା ସୁଝିବ କ'ଣ, ଭସ୍ମୀଭୂତ ସେ ଦେହ ଏ ଶରୀର ତ ମୃତ୍ୟୁବରଣ କଲେ ତାକୁ ଜାଳିଦେଲେ ସେ ଭସ୍ମୀଭୂତ ହେଇଗଲା, ଆଉ କ'ଣ ସେ ଆସିବ, ନା ଋଣ ସୁଝିବ, କୁତୁହ ପୁନରାଗମନ ଭାବେ ଆଉ କ'ଣ ସେ ଆସିବ ଯେ ସେ ଋଣ ସୁଝିବା କଥା ଚିନ୍ତା କରିବ। ତେଣୁ ଏତେ ଉନ୍ନତ ସ୍ତରର ଋଷିମାନେ ରହିକି ମଧ୍ୟ ଏଇଭଳି ଭାବେ ଫିଲୋସଫି ଦେଇଛନ୍ତି ସେ। ଆମର ପ୍ରଭୁପାଦ ମହାରାଜ ଜଣେ ପ୍ରଶ୍ନ ପଚାରିଲେ, ଏ ପ୍ରଭୁପାଦ ଆପଣଙ୍କ ଭାରତବର୍ଷର ଜଣେ ଋଷି ଏଭଳି ଭାବରେ କଥା କହିଲେ, ଭାରତବର୍ଷର ଋଷି ସିଏ ସେ ଏଭଳି ଭାବରେ କଥା କହିଲେ, ନା ଭାରତବର୍ଷ ଋଷି ହେଇଥିଲେ ବୋଲି ସେଇ ଫିଲୋସଫି ଦେଇଥିଲେ, ଯଦି ତମର ଯଦି ଏ ଋଷି ହେଇଥାନ୍ତେ ତମର ସିଏ କହିଥାନ୍ତେ ଘୃତ ପିବେ କହିନଥାନ୍ତେ, ମାଂସ ଖାଇବେ ବୋଲି କହିଥାନ୍ତେ, ସେ କହିଲେ ମାଂସ ଖା, ପାର୍ଶ୍ୱ ଜଳ କରି ତମେ ସାଧା ଖାଦ୍ୟ ଖାଇବାଟା ମୋର ମୁସ୍କିଲ, ବହୁତ ମୁସ୍କିଲ, ଯୁଆଡ଼େ ସବୁଆଡ଼େ ଖାଲି ନନଭେଜ୍କୁ କୋଉଠି ଗୋଟେ ସାଧା ଖାଦ୍ୟ ମିଳେ ବହୁତ ରେୟାର। ତେଣୁ ସାଧାରଣତଃ ଲୋକମାନେ ଏହି ସ୍ତରରେ ଅଛନ୍ତି। ଦେହା ବାଧିନା ପୁଂସାମ ଅପି ରାଧନ ସତମ ଯଥା ଦେହ ପ୍ରିୟତମ। ତେଣୁ ତାଙ୍କ ପାଇଁ ଯେଉଁମାନେ ଦେହାତ୍ମବାଦୀ ତାଙ୍କ ପାଇଁ ଦେହ ଯେତେ ପ୍ରିୟତମ, ଦେହ ପାଇଁ ସେ ସବୁକିଛି କରିପାରିବେ। ଦେହ ପ୍ରିୟତମ ନୂନମ ପ୍ରମତ୍ତ କୃତେ ବିକର୍ମ ଯତ୍ ଇନ୍ଦ୍ରିୟ ପ୍ରୀତ ଆତ୍ମତି ନ ସାଧନମି ଯତ୍ ଆତ୍ମନୟମ ଅସନ୍ନ କ୍ଲେଶ ଦାସ ଦେହ। ଭାଗବତ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଋଷଭଦେବ କଥା କହୁଛନ୍ତି। ତାଙ୍କ ପୁତ୍ରମାନଙ୍କୁ ଶହେ ପୁତ୍ରଙ୍କୁ କହୁଛନ୍ତି, ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଭରତ ମହାରାଜ, ଯାହାଙ୍କ ନାମ ଅନୁସାରେ ଭାରତବର୍ଷ ହେଇଛି। ତେଣୁ ତାଙ୍କୁ ସେ କହୁଛନ୍ତି, ହେ ପୁତ୍ରମାନେ ନୂନମ ପ୍ରମତ୍ତ କୃତେ ବିକର୍ମ, ସମସ୍ତେ ବିକର୍ମ କାର୍ଯ୍ୟ କରୁଛନ୍ତି। ଜାଣିକି ମଧ୍ୟ ଜଣେ ଜଣେ ଜାଣିନାହାନ୍ତି ତାଙ୍କ କଥା ଛାଡ଼ନ୍ତି, ଯେଉଁମାନେ ଜାଣିକି ମଧ୍ୟ କାହିଁକି ବିକର୍ମ କରୁଛନ୍ତି ନା, ଯତ୍ ଇନ୍ଦ୍ରିୟ ପ୍ରୀତ ଆପଣତି ଇନ୍ଦ୍ରିୟ ପ୍ରୀତି ପାଇଁ ସେମାନେ ପାଗଳ ଅବସ୍ଥା ହେଇଯାଇଛି। ନୂନମ ପ୍ରମତ୍ତ, ପ୍ରମତ୍ତ ଖାଲି ମତ ନୁହଁ, ପ୍ରମତ୍ତ ବିଶେଷ ଭାବରେ ପାଗଳ ହେଇଯାଇଛନ୍ତି ଇନ୍ଦ୍ରିୟ ପ୍ରୀତି କରିବା ପାଇଁ। ନୂନମ ପ୍ରମତ୍ତ କୁରୁତେ ବିକର୍ମ, ବିକର୍ମ କର୍ମ ଅକର୍ମ ବିକର୍ମ ଏଇ ତିନୋଟି ଜିନିଷ ମୁଁ ଜାଣିବାର ଅଛି। ଭଗବତ ଗୀତା ଚତୁର୍ଥ ଅଧ୍ୟାୟ ଭଗବାନ କହିଲେ, କର୍ମ ହିଁ ଆମେ ବୋଧବ୍ୟମ ବୋଧବ୍ୟମ ପିତା ବିକର୍ମଣ ଅକର୍ମଣ ସହ ବୋଧବ୍ୟମ ଗହଣା କର୍ମଣ ବଦି। କର୍ମ ଏବଂ ଅକର୍ମ ଏବଂ ବିକର୍ମ ସାଧାରଣତଃ ଲୋକମାନେ କବୟୋଗୀ ଅତ୍ର ମୋହିତା, ବୁଦ୍ଧିମାନ ବ୍ୟକ୍ତିମାନେ ମୋହ ଦେଇଯାନ୍ତି କେଉଁଟା କର୍ମ କେଉଁଟା କରିବା କଥା ନୁହଁ। ବୁଦ୍ଧିମାନ ବ୍ୟକ୍ତିମାନେ ଯୁଧିଷ୍ଠିର ମହାରାଜ, ଯୁଧିଷ୍ଠିର ମହାରାଜ ଭଗବାନ କହିଲେ, ତମେ କୁହ ଦ୍ରୋଣାଚାର୍ଯ୍ୟ ତାଙ୍କୁ କେହି ହତ୍ୟା କରିପାରିବେ ନାହିଁ ତାଙ୍କର ହାତରେ ହସ୍ତ୍ର ଥିବା ପର୍ଯ୍ୟନ୍ତ। ତେଣୁ ଭଗବାନ ସ୍ୱୟଂ କହିଲେ ଯୁଧିଷ୍ଠିର ମହାରାଜ, ତମେ କୁହ, ତମେ ହେଉଛ ସତ୍ୟବାଦୀ, ତମର କଥାକୁ ସେ ବିଶ୍ୱାସ କରିବେ ଦ୍ରୋଣାଚାର୍ଯ୍ୟ, ତମେ କୁହ ଯେ ତାଙ୍କର ପୁତ୍ର ଅସଥନ ମୃତ ବୋଲି। ସେ କିନ୍ତୁ ଜାଣିପାରିଲେ ନାହିଁ କି କର୍ମ କି କର୍ମ ପବ୍ୟତ୍ର ମିଥ୍ୟା। ଧର୍ମରାଜ ଯୁଧିଷ୍ଠିର ସେ ମନା କରିଦେଲେ, ନା ମୁଁ କହିବି ନାହିଁ, ମୁଁ ମିଥ୍ୟା କହିବି ନାହିଁ। ତେଣୁ ପୁଣି ବ୍ୟବସ୍ଥା କରାଗଲା। ଭୀମ କ'ଣ କଲେ, ଗୋଟେ ହାତୀକୁ ଯାଇକି ହତ୍ୟା କଲେ, ଯାହା ହାତୀର ନାମ ଥିଲା ଅଶ୍ୱତ୍ଥାମା। ତେଣୁ ଏବେ ତାକୁ କୁହାଗଲା, ଆପଣ କୁହନ୍ତୁ ନରେଇବା କୁଞ୍ଜରେ। ତେଣୁ ସେ କହିବି ଦିଲ୍ଲୀ ସେମାନେ ସେଟା କହିବି ଦ୍ରୋଣାଚାର୍ଯ୍ୟ ନରେ ବା କୁଞ୍ଜରେ କହିଲା ବେଳକୁ ଜଣେ ଶଙ୍କ ନାଦ କରିଦେଲେ, ସେ ଶୁଣିପାରିଲେ ନାହିଁ ଦ୍ରୋଣାଚାର୍ଯ୍ୟ। ତେଣୁ ଦ୍ରୋଣାଚାର୍ଯ୍ୟ ଜାଣିଲେ ପ୍ରକୃତି ମୋର ପୁତ୍ର ହତ ହେଇଯାଇଛି। ଯୁଧିଷ୍ଠିର ମହାରାଜ ଭଳି ବ୍ୟକ୍ତି ଏକଥା କହୁଛନ୍ତି, ଆଉ ସାଧାରଣ ବ୍ୟକ୍ତି କହି କହିନାହାନ୍ତି, ଆଉ କିଏ କହିକି ସେ ଶୁଣିନଥିଲେ, ସ୍ୱୀକାର କରୁନଥିଲେ, କାରଣ ସେ ଜାଣିଛନ୍ତି ତାଙ୍କର ପୁତ୍ର ହେଉଛନ୍ତି ଅମର, ସେ ମରିବ ନାହିଁ। ବର୍ତ୍ତମାନ ମଧ୍ୟ ଅଶ୍ୱତ୍ଥାମ ଅଛନ୍ତି, ପାଞ୍ଚ ଜଣ କେତେ ଜଣ ଅଛନ୍ତି, ଯେଉଁମାନେ ହନୁମାନ ଯୁ ବିଭୀଷଣ ଅଶ୍ୱତ୍ଥାମା ପରଶୁରାମ ଏମାନେ ବ୍ୟାସଦେବ ଏମାନଙ୍କ ମୃତ୍ୟୁ ନାହିଁ। ଦ୍ରୋଣାଚାର୍ଯ୍ୟ ଜାଣିଥିଲେ, କିନ୍ତୁ ଯେତେବେଳେ ଯୁଧିଷ୍ଠିର ମହାରାଜ କହିଲେ ସେତେବେଳେ ସେ ଅସ୍ତ୍ର ତ୍ୟାଗ କରିଦେଲେ। ତେଣୁ ଦୁଷ୍ଟଦମ୍ନା ଆସିଲେ ତାଙ୍କୁ ହତ୍ୟା କରିଦେଲେ। ତେଣୁ କବୟୋଗୀ ଅତ୍ର ମହିତା, ବୁଦ୍ଧିମାନ ବ୍ୟକ୍ତିମାନେ ଜାଣିପାରନ୍ତି ନାହିଁ କେଉଁଟା କର୍ମ କେଉଁଟା କର୍ମ ନୁହଁ। ତତେ କର୍ମ ପ୍ରବକ୍ଷାମି, ତେଣୁ ମୁଁ ତମକୁ କର୍ମ ବିଷୟରେ କହୁଛି। ପ୍ରଥମ ତୃତୀୟ ଅଧ୍ୟାୟ ଏବଂ ଚତୁର୍ଥ ଅଧ୍ୟାୟରେ କର୍ମ ବିଷୟରେ ଭଗବାନ ଜ୍ଞାନ ଦେଇଛନ୍ତି ଅର୍ଜୁନଙ୍କୁ। ତେଣୁ ସାଧାରଣତଃ ଯଥା ଦେହ ପ୍ରିୟତମ, ଏତେ ଦେହ ପ୍ରିୟ ରହିଛି, ନୂନମ ପ୍ରମତ୍ତ କୁରୁତେ ବିକର୍ମ, ବିକର୍ମ କରିବା ପାଇଁ ମଧ୍ୟ ସେମାନେ ପଶ୍ଚାତପଦ ହେଉନାହାନ୍ତି। ଏତେ ବଡ଼ ବିକର୍ମ ହେଲେ ମଧ୍ୟ ବିଭିନ୍ନ ପ୍ରକାର ପାପ ରହିଛି, ପାପ ମହାପାପ ଅତିପାପ ଏଭଳି ଭାବେ ବିଭିନ୍ନ ସ୍ତରରେ ରହିଛି ପାପ, ଯେଉଁଥିପାଇଁ ଯମରାଜଙ୍କ ଦଣ୍ଡର ବ୍ୟବସ୍ଥା ରହିଛି ଏବଂ ସେହି ପାପ ଅନୁସାରେ ପ୍ରାୟଶ୍ଚିତର ବ୍ୟବସ୍ଥା ରହିଛି। ଯଦି ପ୍ରାୟଶ୍ଚିତ ନ କରିପାରିବେ ଅନ୍ତିମରେ ଯମରାଜ ତାଙ୍କୁ ଦଣ୍ଡ ଦେବେ ପ୍ରଦାନ କରିବେ। ପାପର ମାତ୍ରା ନେଇକିରି ପ୍ରାୟଶ୍ଚିତର ମାତ୍ରା ମଧ୍ୟ ସେଭଳିଆ ରହିଛି। ତେଣୁ ଲୋକମାନେ ଏଭଳି ପାଗଳ ହେଇ ରହିଛନ୍ତି, ନୂନମ ପ୍ରମତ୍ତ କୁରୁତେ ବିକର୍ମ ଯଦି ଇନ୍ଦ୍ରିୟ ପ୍ରୀତିରେ ଆତ୍ମନଦୀ, ଇନ୍ଦ୍ରିୟ ପ୍ରୀତି ପାଇଁ ହଜାର ହଜାର ଜୀବକୁ ମାରି ଦେଉଛନ୍ତି ତାଙ୍କର ଜୀବନକୁ ଆନନ୍ଦ ଦେବା ପାଇଁ। ଇନ୍ଦ୍ରିୟ ପ୍ରୀତିରେ ଆତ୍ମନଦୀ ଅନେକ ପ୍ରକାର ବିକର୍ମ ରହିଛି, ଜୀବତମ ପାନମ ସ୍ତ୍ରୀୟଂ ସୁନା ଯେତେ ଅଧର୍ମ ଚତୁର୍ବିଧା, ବେଦରେ ମନା କରାଯାଇଛି ହେଉଛି ନିଷିଦ୍ଧ କର୍ମ ଏ ବିକର୍ମ। କିନ୍ତୁ ତଥାପି ଲୋକମାନେ ଏତେ ପାଗଳ ଅବସ୍ଥାରେ ଅଛନ୍ତି, ସେମାନେ ଯେକୌଣସି ବିକର୍ମ କରିବା ପାଇଁ ପଶ୍ଚାତପଦ ହେଉନାହାନ୍ତି ଇନ୍ଦ୍ରିୟ ପ୍ରୀତ ପାଇଁ, ଇନ୍ଦ୍ରିୟକୁ ଆନନ୍ଦ ଦେବା ପାଇଁ। କିନ୍ତୁ ଇନ୍ଦ୍ରିୟ ଯେ ତାଙ୍କର ଶତ୍ରୁ ସେଇଟା ସେମାନେ ଜାଣିନାହାନ୍ତି। ତୃତୀୟ ଅଧ୍ୟାୟରେ ଭଗବାନ ମଧ୍ୟ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେବେ, ତାଙ୍କ କଥା କହିବେ, ଅଥ କେନ ପ୍ରେରିତ ପାପଂ ଚରନ୍ତି ପୁରୁଷ ଅନିଚ୍ଛନ ବି ବାସ୍ନେ ବଳାଧିପ ନିୟୋଜିତ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଅର୍ଜୁନ ପଚାରି ପ୍ରଶ୍ନ, ଏ ପ୍ରଶ୍ନ କାହିଁକି ଲୋକମାନେ ବିକର୍ମ କରୁଛନ୍ତି। ତେଣୁ ଋଷଭଦେବ କହୁଛନ୍ତି ନୂନମ ପ୍ରମଥ କୁରୁତେ ବିକର୍ମ ଯତ୍ ଇନ୍ଦ୍ରିୟ ବିଜ ନ ସାଧୁ ମନ୍ୟ ସେମାନେ ପ୍ରକୃତ ସାଧୁ ବ୍ୟକ୍ତି ନୁହନ୍ତି ଅସନ୍ନ ବି କ୍ଲେଶ ଦାସ ଦେହ ସେମାନେ ଏ ଯେଉଁ ଦେହ ଧାରଣ କରିଛନ୍ତି ଇଏ ହେଉଛି କ୍ଲେଶ କ୍ଲେଶ ଦେବ ତାଙ୍କୁ ସେଥିପାଇଁ ଏ ଶରୀରଟି ତାଙ୍କୁ ଦିଆଯାଇଛି ମାତ୍ରା ସ୍ପର୍ଶାସ୍ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖ ଦା ଏ ଶରୀର ଆମେ ମିଳିଛି ଦୁଃଖ ଦେବା ପାଇଁ ସୁଖ ଦେବା ପାଇଁ ଦିଆ ହେଇନି ଶରୀର ଖରାଦିନ ଆସିଲା ଗରମ ପାଣି ଆମକୁ ବଡ଼ କଷ୍ଟ ଲାଗିବ ଥଣ୍ଡା ପାଣି ଆମକୁ ବହୁତ ଆନନ୍ଦ ଲାଗିବ କିନ୍ତୁ ପୁଣି ଯେତେବେଳେ ଶୀତ ଦିନ ଆସିଯିବ ଗରମ ପାଣି ସେତେବେଳେ ଆମକୁ ଆନନ୍ଦ ଦେବ ଶୀତ ଥଣ୍ଡା ପାଣି ଆମକୁ ବହୁତ କଷ୍ଟ ଦେବ ଏ ଶରୀର ସେଇଭଳିଆ ତିଆରି ହେଇଛି କ୍ଲେଶ ଦାସ ଦେହ ଏ ଶରୀର ଦେହ କ୍ଲେଶ ଦେବା ପାଇଁ ଦୁଃଖ ଦେବା ପାଇଁ ଏ ଶରୀରଟି ତିଆରି ହେଇଛି ଭଗବାନ ଦେଇଛି ସ୍ପେଶାଲ ଶରୀର ତିଆରି କରିଛି କେମିତି ଆମେ କ୍ଲେଶ ପାଇବା କିନ୍ତୁ କ୍ଲେଶକୁ ଆମେ ଆନନ୍ଦ ବୋଲି ଭାବୁଛେ ଦୁଃଖକୁ ଆମେ ସୁଖ ବୋଲି ଭାବୁଛେ ମାୟାଗ୍ରସ୍ତ ହେଇକି ଆମେ ଏଗୁଡ଼ା ଚିନ୍ତା କରୁଛେ ତେଣୁ ଯଥା ଦେହ ପ୍ରିୟତମ ତଥା ନହିଁ ଆମେ ଦେଇଚତମ ନିଜ ଶରୀର ପାଇଁ ସେମାନେ ଯେଉଁଭଳି ଭାବରେ ବ୍ୟବସ୍ଥା କରିବେ କେଉଁମାନେ ଯେଉଁମାନେ ଦେହାତ୍ମବାଦୀ ଏ ପାଞ୍ଚଟି ପ୍ରଶ୍ନ ଉତ୍ତର ଦେଇଛନ୍ତି ସେ ଗୋଟିଏ ପ୍ରଶ୍ନ ଉତ୍ତରରେ ପାଞ୍ଚଟି ଶ୍ଳୋକ କୁହାଯାଇଛି ଇଏ ଗୋଟିଏ ଶ୍ଳୋକ ତା ଦେହରେ ଆଉ ଚାରୋଟି କଥା ରହିଛି ମଧ୍ୟ ସେଥିପାଇଁ ଏଇଠି ପ୍ରପଦ ଦେଇ ନାହିଁ ତାଙ୍କର ଶିଷ୍ୟମାନେ ଦେଇଛନ୍ତି ସେ କହୁଛନ୍ତି ଏଇଟା ଜାରି ରହିବ ପଚାଶରୁ ଚଉବନ ଏ ପାଞ୍ଚଟି ଶ୍ଳୋକରେ ସେ ପ୍ରଶ୍ନର ଉତ୍ତର ଦିଆଯାଇଛି ତେଣୁ ଯେଉଁମାନେ ଦେହାତ୍ମବାଦୀ ସେମାନେ ତାଙ୍କର ଦେହ ଏତେ ପ୍ରିୟତମ ଯେ ସିଏ ଅନ୍ୟମାନଙ୍କ ପ୍ରତି ଅନୁ ଯେଉଁମାନେ ତାଙ୍କର ତାଙ୍କର ପତ୍ନୀ ହୁଅନ୍ତୁ ବା ସ୍ୱାମୀ ହୁଅନ୍ତୁ ବା ପିଲା ଛୁଆ ହୁଅନ୍ତୁ ବା ବନ୍ଧୁବାନ୍ଧବ ହୁଅନ୍ତୁ ଯିଏ ତାଙ୍କର ଶରଣରେ ଅଛନ୍ତି ଅନୁ ତାଙ୍କର ଅନୁ ତାଙ୍କର ପଶ୍ଚାତ ଧାବନ ତାଙ୍କ ପଶ୍ଚାତ ଗମନ କରୁଛନ୍ତି ବା ତାଙ୍କର ଶରଣରେ ଅଛନ୍ତି ତାଙ୍କ ପାଇଁ ସେମାନେ ଏତେ କାର୍ଯ୍ୟ କରିପାରିବେ ନାହିଁ ନିଜ ଶରୀର ପାଇଁ ଯେଉଁଭଳି ଭାବରେ ତାଙ୍କ ପ୍ରିୟ ସେଭଳି ଭାବରେ କାର୍ଯ୍ୟ କରିପାରିବେ ଅନ୍ୟମାନଙ୍କ ପାଇଁ ସେଭଳି ଭାବରେ କାର୍ଯ୍ୟ କରିପାରିବେ ନାହିଁ ତେଣୁ ଅନ୍ୟ ଆମେ ପଚାଶରୁ ଆଜି ବାଉନ ହେଲା ପଚାଶ ଏକାବନ ବାଉନ ତିନୋଟି ପ୍ରଶ୍ନ ତିନୋଟି ଉତ୍ତର ଦେଇକି ତିନୋଟି ଶ୍ଳୋକ ପାଇ ଆଉ ଦୁଇଟି ଶ୍ଳୋକରେ ସେ ପ୍ରଶ୍ନର ଉତ୍ତର ଦିଆଯିବ ତେଣୁ ଆମ କଥା ସବୁ ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବନ୍ଦେ କି ଦାୟୀ ଗୋର ପ୍ରେମାନନ୍ଦେ ଜୟ ଏକାଦଶୀରେ ପାପ ସବୁ ପାପ ସବୁ ଅନ୍ନରେ ଆଶ୍ରୟ କରିଛନ୍ତି ସେଥିପାଇଁ ଏକାଦଶୀରେ ଅନ୍ନ ଖାଇଲେ ପାପ ତାର ରହିଛି ଏକାଦଶୀରେ ବ୍ରତ ରହିଛି ଏକାଦଶୀ ବ୍ରତ ଆପଣ ପଢ଼ନ୍ତୁ ତା ସବୁ ରହିଛି କଥା ସବୁ ଭୋଗ ଲାଗୁଛି ହଁ ଭଗବାନ ସବୁକିଛି ଗ୍ରହଣ କରିପାରିବେ ନା ଭଗବାନ ଅଗ୍ନିକୁ ଗ୍ରହଣ କରିପାରିବେ ଅଗ୍ନି ପାନ କରିଦେଇପାରିବେ କିନ୍ତୁ ଆମେ ତ ଅଗ୍ନି ପାନ କରିପାରିବା ନାହିଁ ନା ଭଗବାନ କହିଛନ୍ତି ଏକାଦଶୀରେ ତୁମେ ପାପ ଅନ୍ନ ଖାଇବ ନାହିଁ ଭଗବାନ ଖାଇପାରିବେ ଭଗବାନ ପାଇଁ ପାପ କ'ଣ ପୁଣ୍ୟ କ'ଣ ଭଗବାନ ନା 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 ଦେତେ କସେତି ପାପଂ ଆଜ୍ଞା
ଖରାପ ଜିନିଷ ଦେଇପାରିବନି
ନା
ଯେତେବେଳେ ସେ କ'ଣ
ପାପ ତ ଭଗବାନଙ୍କୁ ନାହିଁ ନା ଭଗବାନ ପାପ ପୁଣ୍ୟ ଭିତରେ ଆମେ ରହିଛେ କିନ୍ତୁ ଭଗବାନ ପାପ ପୁଣ୍ୟର ଉର୍ଦ୍ଧ୍ୱରେ ଆମର ଏ ତ୍ରିଗୁଣ ଦ୍ୱାରା ଆମେ ଇଏ କରି କାର୍ଯ୍ୟ କରୁଛୁ ଭଗବାନ ତ ତ୍ରିଗୁଣ ଦ୍ୱାରା ନୁହନ୍ତି ନା ପାପ ପୁଣ୍ୟ କଥା ଆସୁ ଆମ ପାଇଁ ଆସୁଛି ଭଗବାନ ପାଇଁ ଆସୁନି ସେ ସବୁଟା ତେଣୁ ଏଇ ଆମେ ବୁଝିବା ଯେ ଶାସ୍ତ୍ର ଅନୁମୋଦିତ କଥା ତେଣୁ ସେଇଟାକୁ ଆମେ ଗ୍ରହଣ କରିବାକୁ ପଡ଼ିବ
କାରଣ
ହଁ ସେ ପାପର ଆଶ୍ରୟ କରିଛନ୍ତି ସେ ଏକାଦଶୀରେ ପାପ ଆଶ୍ରୟ କରିଛନ୍ତି ଅନ୍ନକୁ ସେଥିପାଇଁ ପାପ ଅନ୍ନକୁ ଖାଇବାକୁ ମନା କରାଯାଇଛି ଆଜ୍ଞା ପାଞ୍ଚଟି ଶ୍ଳୋକ ଅଛି ନା ମୁଁ ଗୋଟାଏ ଶ୍ଳୋକ କାହିଁକି ସବୁ କହିବି ଅନ୍ୟମାନେ ପୁଣି କହିବେ ନା ମୁଁ ସବୁ ଯଦି କହିଦେବି ତାଙ୍କ ପାଇଁ କ'ଣ କୁହାଯିବ।